ॐ नमो भगवते वासुदेवाय श्रीमद्भागवतम् तृतीयस्कन्ध नवमध्याय श्लोक 26 मैत्रेय उवाच स्वसंभवम् स्वसंभवम् निशामैवम् निशामैवम् तपो विद्या समाधिवे जावन् मनोवचः स्तुत्वा विरराम सा खिन्नवत् स्वसंभवं निशामैवम् तपो विद्या समाधिवे जावन्मनोवचस्तुत्वा वीरराम सखिन्नवत् स्वसंभवं निशामैवम् तपो विद्या समाधिवे यावन्मनोवचस्तुत्वा वीरराम सखिन्नवत् स्वसंभवं निशामैवम् तपो विद्या समाधिवे यावन्मनोवचस्तुत्वा वीरराम सखिन्नवत् शब्दान्वाद मैत्रेय उवाच महामुनि मैत्रेय कहिले स्वयं स्वसंभवं तंकर आविर्भावर उत्सव निशाम्य देखि एवं एविर्भावरे तपः तपस्या विद्या ज्ञान समाधि पुनश्च ध्यान समाधि द्वारा जावत् जे पर्यन्त संभव मन वचः वचन स्तुत्वा प्रार्थना द्वारा वीरराम मौन हेले सह से ब्रह्मा खिन्नवत् जपरिकी क्लान्त शुक्रनुवाद श्री मैत्रेय मुनि कहिले हे विदुर श्री ब्रह्माजी तांकर आविर्भाव स्थल गर्भदोष विष्णु भगवानको देखिला परे तांकर मन और वचन अनुयायी तांकर भगवानको कृपा लाभ निमित्त प्रार्थना कले एहिपरि प्रार्थना करी से मौन हेले जेपरिकी तांकर तपस्या ज्ञान और समाधि जो से क्लांत होई पड़ुछन्ति भगवतरे श्री प्रभुपाद महाराज कहते ब्रह्मा जो ज्ञान लोक प्राप्त हेले हृदय विद्यमान थोड़ा भगवान जो ही है सृष्टि हवा पर ब्रह्मा निजर उद्भव स्थल निर्णय करें किंतु तपस्या और समाधि पर उद्भव स्थल देखिपारे एवं भाव से हृदय ज्ञान लोक लाभ कले बाहर या गुरु एवं भितर हृदय गुरु उभय भगवान प्रतिनिधि अटंती व्यक्ति ए प्रकार प्रामाणिक प्रतिनिधि सह संबंधित नहले निजको गुरु बोली दावी करिपरिबे नाही ब्रह्मांकर बाहरे थिबा गुरुंक सहायता लाभ करिवार अवकाश नथिला कारण से समय रे ब्रह्मा ही ब्रह्मांड रे एकमात्र सृष्ट जीव थिले तेणु ब्रह्मांकर प्रार्थना रे संतुष्ट होई भगवान हृदय अंतस्थल रु ब्रह्मांक सब विषय रे ज्ञान आलोक प्रदान कले तेणु ये जो सृष्टि प्रक्रिया आरंभ होती ये सृष्टि प्रक्रिया आरंभ हवा पूर्वरु ब्रह्मा भगवान को स्तुति करसंती 25 स्तुति विषय में श्रवण कले तेणु आपरे अंतिम जो से 25 स्तुति रे जो चारोटी तंकर अंतिम श्लोक थिले से भगवान को तंकर मन वंचा व्यक्त करसंती जे मु जो सृष्टि करबी के मते कृपा करंतु ଏବଂ ସୃଷ୍ଟିକାଳ ମଧ୍ୟ ସେଥିରେ ମୋର ଯେମିତି ଆସକ୍ତି ନ ହେଉ ବା ମୋର ଗର୍ବ ନ ଆସୁ ଏବଂ ଏ ସୃଷ୍ଟି ସମୟରେ ମୁଁ ଆପଣଙ୍କୁ ଯେମିତି ନ ଭୁଲିଯାଏ, ମୁଁ ଆପଣଙ୍କର ସ୍ମରଣ କରେ, ଆପଣଙ୍କର ଯେଉଁ ଶ୍ରୁତି ଶାସ୍ତ୍ର ସବୁ ରହିଛି ସେସବୁ ସେ ବଚନକୁ ସେମିତି ନ ଭୁଲିଯାଏ। ଏବଂ ଅନ୍ତିମରେ କହିଲେ ଯେ ଆପଣ ଆପଣଙ୍କର କୃପା କରି ଆପଣଙ୍କର କୋମଳ ନୟନକୁ ଉନ୍ମୋଚନ କରନ୍ତୁ। ଏହିଭଳି ଭାବରେ ଏଇ 25ଟି ସ୍ତୁତି କରିସାରିଲା ପରେ ମୈତ୍ରମୁନି ବିଦ୍ରୋହଙ୍କୁ ଏକଥା କହୁଛନ୍ତି ଯେ ଏହିଭଳି ଭାବରେ ସେ ସ୍ତୁତି କରିସାରିଲା ପରେ ଏବଂ ସ୍ୱସମ୍ଭବମ୍ ନିଶାମ ଏବଂ ସ୍ୱସମ୍ଭବ ବ୍ରହ୍ମାଙ୍କୁ ସ୍ୱସମ୍ଭବ ବୋଲି କୁହାଯାଉଛି କାରଣ ସେ ସ୍ୱୟମ୍ଭୁ ସେ ନିଜେ ଜାତ ହେଇଛନ୍ତି। ସାଧାରଣତଃ ଆମେ ଯେଉଁ ଦେଖୁଛେ ଜନ୍ମ ଜଣେ ହେଉଛନ୍ତି କିଏ ମାତୃ ଚାରି ପ୍ରକାର ଜୀବ ଅଛନ୍ତି ଉଦ୍ଭିଦଜ ସ୍ୱେଦଜ ଅଣ୍ଡଜ ଏବଂ ଜରାୟୁଜ ଏ ଚାରି ପ୍ରକାର ଜୀବ ଅଛନ୍ତି। ଜୀବ ଏହିଭଳି ଭାବରେ ଜନ୍ମଗ୍ରହଣ କରନ୍ତି କିଏ ଉଦ୍ଭିଦ ଉଦ୍ଭିଦରୁ ବୃକ୍ଷ ବା ବୃକ୍ଷରୁ ଜନ୍ମଗ୍ରହଣ କରୁଛି ଆଉ ଜଣେ ସ୍ୱେଦଜ ସ୍ୱେଦରୁ ମଧ୍ୟ ଜନ୍ମ ହୋଇଯାଉଛନ୍ତି ଝାଳ ଇତ୍ୟାଦିରୁ ଜୀବ ସୃଷ୍ଟି ହେଉଛନ୍ତି ଏବଂ କେତେଜଣ ଅଛନ୍ତି ଅଣ୍ଡଜ ଅଣ୍ଡାରୁ ସୃଷ୍ଟି ହେଉଛନ୍ତି ଏବଂ ଆଉ କେତେଜଣ ଅଛନ୍ତି ସେମାନେ ହେଉଛନ୍ତି ଜରାୟୁଜ ଜରାୟୁ ମାତୃଗର୍ଭରେ ସେମାନେ ରହି ତାପରେ ସୃଷ୍ଟି ହେଉଛନ୍ତି ଜନ୍ମ ହେଉଛନ୍ତି। ଏହି ଚାରି ପ୍ରକାର ଜୀବ ଅଛନ୍ତି କିନ୍ତୁ ବ୍ରହ୍ମା ସେ ଚାରି ପ୍ରକାର ଭିତରେ ନୁହନ୍ତି ସେ ସ୍ୱସମ୍ଭବ ସେ ନିଜେ ଭଗବାନ ଚାହିଁଲେ ସୃଷ୍ଟି ହେବା ପାଇଁ ତାଙ୍କର ପୁତ୍ର ସୃଷ୍ଟି ହେବେ ତେଣୁ ସେ ସୃଷ୍ଟି ହୋଇଗଲେ ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ସ୍ୱୟମ୍ଭୁ ବା ସ୍ୱସମ୍ଭବ ସେ ମନକୁ ଯାହା ହେଇଛନ୍ତି ସ୍ୱସମ୍ଭବ। ତେଣୁ ଏଇ ବୌଦ୍ଧିକ ଜଗତରେ ଆମେ ଯାହା ଦେଖୁଛେ ଏ ହେଉଛି କାର୍ଯ୍ୟ କାରଣ ଏଇ ଦୁଇଟି ଜିନିଷ ରହିଛି ସବୁ କାର୍ଯ୍ୟର ଗୋଟିଏ କାରଣ ରହିଛି ସବୁ କାର୍ଯ୍ୟ ଯେଉଁ ବ୍ରହ୍ମା ଯେଉଁ ଜାତ ହେଲେ ବା ଯେତେ ଜୀବ ସୃଷ୍ଟି ହେଉଛନ୍ତି ଏସବୁ କାର୍ଯ୍ୟ ତେଣୁ ସେ କାର୍ଯ୍ୟ କେମିତି ହେଉଛି ନା କାରଣରୁ ସେ କାର୍ଯ୍ୟଟି ହେଉଛି ଗୋଟେ କାରଣ ତା'ର କଜ୍ ରହିଛି ଗୋଟେ କାରଣ ରହିଛି ଯେକୌଣସି ଆମେ ଜିନିଷ ଦେଖିବା ଭୌତିକ ଜଗତରେ ସବୁକିଛି ଯେଉଁ କାର୍ଯ୍ୟ ସବୁ ହେଉଛି ତା'ର ଗୋଟେ କାରଣ ହେଉଛି ରହିଛି ଗୋଟେ କାରଣ ରହିଛି କିନ୍ତୁ ଭଗବାନଙ୍କର ଯଦି ଆମେ କହିବା ତାହେଲେ ଭଗବାନ କେମିତି ଜାତ ହେଲେ ସମସ୍ତେ ବ୍ରହ୍ମାଙ୍କର ଯଦି ସୃଷ୍ଟି ହେଲେ ଯଦିଓ ସେ ମନକୁ ଆବିର୍ଭାବ ହେଇଛନ୍ତି କିନ୍ତୁ ଭଗବାନଙ୍କ ଠାରୁ ଆସିଛନ୍ତି ସେମାନେ ଭଗବାନ ଗର୍ଭଧକ ସାହି ବିଷ୍ଣୁଙ୍କର ପୁତ୍ର ସିଏ କିନ୍ତୁ ଏ ଭଗବାନ କେଉଁଠୁ ସୃଷ୍ଟି ହେଲେ ଭଗବାନ କେଉଁଠୁ ଆସିଲେ ତାଙ୍କର କାରଣ କିଏ ତେଣୁ ଏଇଟା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ନ ତସ୍ୟ କାର୍ଯ୍ୟ କାରଣ ଚ ବିଦ୍ୟତେ। ଆମେ ଭୌତିକ ଜଗତରେ ଯାହା ଦେଖୁଛେ ସବୁ କାର୍ଯ୍ୟ ଏବଂ କାରଣ ଯେମିତି ଉଦାହରଣ ସ୍ୱରୂପ ଆମେ ଗୋଟେ ମଞ୍ଜି ପୋତୁଛେ ଗୋଟେ ଭୂମିରେ ମଞ୍ଜିଟେ ପୋତିଲେ ତେଣୁ ସେଥିରୁ ଗଛ ବାହାରିଲା ତେଣୁ ମଞ୍ଜି ହେଲା କାରଣ ଗଛ ହେଲା କାର୍ଯ୍ୟ ପୁଣି ସେଇ ଗଛଟା ମଧ୍ୟ ଗୋଟେ କାରଣ ହୋଇଯାଉଛି ସେଥିରୁ ମଧ୍ୟ ମଞ୍ଜି ବାହାରୁଛନ୍ତି ତା ସେଇଟା ମଞ୍ଜି ହେଉଛି କାର୍ଯ୍ୟ ଏଇଭଳି ଭାବରେ ସବୁ ଭୌତିକ ଜଗତ ଯାହା ଆମେ ଦେଖିବା ସବୁ କିଛି କାର୍ଯ୍ୟ କାରଣ ଚାଲିଛି କିନ୍ତୁ ଭଗବାନଙ୍କର କିଛି କାର୍ଯ୍ୟ ଏବଂ କାରଣ ନାହିଁ ସେଥିପାଇଁ କୁହାଯାଉଛି ନ ତସ୍ୟ କାର୍ଯ୍ୟ କାରଣ ଚ ବିଦ୍ୟତେ ଇଏ ହେଉଛନ୍ତି ଭଗବାନ ଯାହାଙ୍କର କାର୍ଯ୍ୟ କାରଣ କେହି ନାହାନ୍ତି ତାଙ୍କର କିଛି କାରଣ ନାହିଁ ସେ ସ୍ୱୟଂ କାରଣ ସର୍ବକାରଣ କାରଣ ବ୍ରହ୍ମା ବ୍ରହ୍ମ ସଂହିତ ସେଟା ଲେଖିବେ ନ ତସ୍ୟ କାର୍ଯ୍ୟ କାରଣ ଚ ବିଦ୍ୟତେ ନ ତତ ସମସ୍ୟା ଅଧିକ ଦିଶ୍ୟତେ ଭଗବାନଙ୍କ ସହିତ କିଛି ସମାନ ହୋଇପାରିବେ ନାହିଁ ଆଉ ଅଧିକ କଥା କ'ଣ କହିବା ପରାଶ ଶକ୍ତି ବିବିଧେଇବ ଶୁଭତେ ଭଗବାନଙ୍କର ଶକ୍ତି ଅନେକ ରହିଛି ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି ଗୋଟେ ହେଉଛି ଜ୍ଞାନ ଶକ୍ତି ଗୋଟେ ହେଉଛି ବଳ ଶକ୍ତି ଆଉ ଗୋଟେ ହେଉଛି କ୍ରିୟାଶକ୍ତି ସ୍ୱାଭାବିକ ଏ ସ୍ୱାଭାବିକ ଏ କେଉଁଠି ସେ ପ୍ରାପ୍ତ ହେଉନାହାନ୍ତି ଆମେ ଜ୍ଞାନ ପାଇବା ପାଇଁ ବହୁତ ଚେଷ୍ଟା କରୁଛେ ବହୁତ ଗବେଷଣା କରୁଛେ ବହୁତ କଷ୍ଟ କରି ଜଣଙ୍କ ପାଖକୁ ଯାଇକରି ଆମେ ସବୁ ଜ୍ଞାନ ପ୍ରାପ୍ତ ହେଉଛେ ବା ବଳ ଯେଉଁ ପ୍ରାପ୍ତ ହେଉଛେ ସେ ଯେଉଁ ତାକୁ ଗୋଟେ ବ୍ୟବସ୍ଥା କରିବାକୁ ପଡ଼ୁଛି ଜଣେ ବଳ ପ୍ରାପ୍ତ ହେବ ବା ଯେଉଁ କାର୍ଯ୍ୟ କରୁଛେ ତା ପାଇଁ ବହୁତ ପ୍ରକାର ଆବଶ୍ୟକତା ରହିଛି ତେଣୁ ଏହିଭଳି ଭାବରେ ଆମେ ଯଦି ଦେଖିବା ଭଗବାନଙ୍କର ଯେଉଁ ଜ୍ଞାନ ବଳ କ୍ରିୟା ତାର କୌଣସି କାରଣ ନାହିଁ ସେ ସ୍ୱାଭାବିକ ମନକୁ ମନ ତାଙ୍କର ସେସବୁ ଜ୍ଞାନ ରହିଛି ସେସବୁ ଶକ୍ତି ରହିଛି ତେଣୁ ଏଠି କୁହାଯାଉଛି ସ୍ୱସମ୍ଭବମ୍ ସ୍ୱସମ୍ଭବ ସ୍ୱସମ୍ଭବ ମାନେ ସେ ଏଇଭଳି ଭାବେ ସୃଷ୍ଟି ହେଇଛନ୍ତି ଯେଉଁ ଚାରି ପ୍ରକାର ଜୀବ ଅଛନ୍ତି ସେ ଭିତରୁ ସେ ଜଣେ ନୁହନ୍ତି ବ୍ରହ୍ମା ହେଉଛନ୍ତି ଭଗବାନଙ୍କର ପୁତ୍ର
ସେ ପଦ୍ମ ପୁଷ୍ପରେ ସେ ଯାହାତେ ହେଇଛନ୍ତି ସ୍ୱସମ୍ଭବ ସେଥିପାଇଁ ତାଙ୍କୁ କୁହାଯାଉଛି ବା ସ୍ୱୟମ୍ଭୁ ମଧ୍ୟ କୁହାଯାଉଛି। ତେଣୁ ସ୍ୱୟମ୍ଭୁ ନିଶାମେୟମ୍ ପ୍ରଥମେ ଯେତେବେଳେ ସୃଷ୍ଟି ହେଲେ ସେ ବହୁତ ଚେଷ୍ଟା କରିଥିଲେ ଜାଣିବା ପାଇଁ ଯେ ସିଏ କିଏ, ତାଙ୍କର ଉତ୍ସ କିଏ। ଏସବୁ ପାଇଁ ସେ ପଦ୍ମ ପୁଷ୍ପ ନାଡ଼ ଧରି ସେଇ ଗର୍ଭୋଦକ ଜଳରେ ପ୍ରବେଶ କରି ବହୁତ ବର୍ଷ କାଳ ଅନୁସନ୍ଧାନ କଲେ, କିନ୍ତୁ କୌଣସି ଫଳ ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ବାଧ୍ୟ ହୋଇ ସେ ଫେରିକି ଆସିଲେ ସେ ପଦ୍ମ ପୁଷ୍ପ ଉପରକୁ। ସେଇଠି ସେ ଦୁଇଟି ଅକ୍ଷର ଶ୍ରବଣ କଲେ, ସେ ହେଉଛି ତ ଏବଂ ପ, ସ୍ପର୍ଶବର୍ଣ୍ଣର ଷୋଡ଼ଶ ଏବଂ ଏକୋଇଶତମ ଏଇ ଦୁଇଟି ଅକ୍ଷର ଯେତେବେଳେ ଶ୍ରବଣ କଲେ ସେତେବେଳେ ସେ ତପସ୍ୟା କଲେ। ତେଣୁ ତପସ୍ୟା କଲା ପରେ ଏବଂ ସେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି, ଯାହାଫଳରେ ସେ ସବୁ ସ୍ତୁତି କରିଛନ୍ତି। ସ୍ତୁତି କଲା ପରେ ବର୍ତ୍ତମାନ ସେ ଭଗବାନ ଦର୍ଶନ କରୁଛନ୍ତି। ସ୍ୱସମ୍ଭବଂ ନିଶାମେୟମ୍, ଏହିଭଳି ଭାବରେ ଭଗବାନ ସେ ଦର୍ଶନ କଲେ। ଭଗବାନଙ୍କୁ ଦର୍ଶନ କରିବା ଏତେ ସହଜ ନୁହଁ, ସାଧାରଣତଃ ଲୋକମାନେ କହନ୍ତି ଆମକୁ ଭଗବାନ ଦେଖିପାରିବ, ଯଦି ଭଗବାନ ଅଛି ଆମକୁ ଦେଖେଇ ଦିଅ। ଭଗବାନ ଦେଖିବା ପାଇଁ ସେତେ ଯୋଗ୍ୟତା ଥିବାର ଅଛି ନା, ଆଉ ଯୋଗ୍ୟତା ନଥାଇକି ବି ତୁମେ ଭଗବାନ ଦେଖିପାରିବ? ଭଗବାନ ଦେଖିବା ପାଇଁ ଯୋଗ୍ୟତା ଦରକାର, ତୁମେ ଯୋଗ୍ୟତା ପ୍ରଥମେ ଗ୍ରହଣ କର। ଯୋଗ୍ୟତା ଆମର ଥିଲେ, ଜଣେ ଥିଲେ ଅନ୍ଧ କବି ଥିଲେ ସୁରଦାସ, ଆପଣ ଜାଣିଥିବେ, ବହୁତ ସୁନ୍ଦର ସୁନ୍ଦର କବିତା ରଚନା କରିଛନ୍ତି, ସଙ୍ଗୀତ ଭଜନ ରଚନା କରିଛନ୍ତି। ସେ ସବୁବେଳେ ଭଗବାନଙ୍କୁ ଆସନ୍ତି ଦେଖିବା ପାଇଁ, ଦର୍ଶନ କରିବା ପାଇଁ, ଏବଂ ଯଦିଓ ତାଙ୍କର ଚକ୍ଷୁ ନାହିଁ କିନ୍ତୁ ସେ ଭଗବାନଙ୍କର ରୂପକୁ ଦେଖିପାରନ୍ତି। ଶୃଙ୍ଗାର, ଆଜି ଯେଉଁ ଶୃଙ୍ଗାର ଦର୍ଶନ ହେଲେ ଭଗବାନ ରାଧା ମଦନ ମୋହନଙ୍କର ଯେଉଁ ରୂପ, ଯେଉଁ ଡ୍ରେସ୍ ପିନ୍ଧିଛନ୍ତି, ଯେଉଁଭଳି ଭାବରେ ବସ୍ତ୍ର ପରିଧାନ କରିଛନ୍ତି, ଯେଉଁ କ'ଣ ଏ ଯେଉଁ ଫୁଲମାଳ ପରିଧାନ କରିଛନ୍ତି, ଏସବୁ ବିଭିନ୍ନ ପ୍ରକାର ଶୃଙ୍ଗାରରେ ତାଙ୍କୁ ଯିଏ ପୂଜାରୀ ସେଭଳି ଭାବରେ ଶୃଙ୍ଗାର କରିଛନ୍ତି। କିନ୍ତୁ ସିଏ ଯେଉଁ ଦର୍ଶନ କରୁଛନ୍ତି ତାଙ୍କର ଚକ୍ଷୁ ନାହିଁ, କିନ୍ତୁ ସେ ଦେଖିପାରୁଛନ୍ତି, ଭଗବାନଙ୍କର କୃପାରୁ ସେ ଦେଖିପାରୁଛନ୍ତି, ଅନ୍ତଃଚକ୍ଷୁ ରହିଛି ତାଙ୍କର, ସେ ଦେଖିପାରୁଛନ୍ତି। ତେଣୁ ସିଏ କ'ଣ କରନ୍ତି ନା, ଭଗବାନ ଯେତେବେଳେ ଆମେ ଯେଉଁ ଗୋବିନ୍ଦ ମହାଦେବ ପୁରୁଷମ ଗାନ କରୁଛେ, ସେଭଳିଆ ଶୃଙ୍ଗାର ଆଳତୀ ସମୟରେ ସେ ଗୋଟେ ସଙ୍ଗୀତ ଗାନ କରିବେ, ଯେଉଁ ସଙ୍ଗୀତ ସେ ଆଗରୁ ରଚନା କରିନାହାନ୍ତି ସେଇଠି ସେ ମନକୁ ମନ ରଚନା କରିକି ସେ ସଙ୍ଗୀତଟି ଗାନ କରନ୍ତି। ଯେଉଁଭଳି ଭାବରେ ଭଗବାନ ରୂପ ହେଇଛି, ଭଗବାନ ରୂପ ସୌନ୍ଦର୍ଯ୍ୟକୁ ସେ ବର୍ଣ୍ଣନା କରନ୍ତି ସେ ସଙ୍ଗୀତରେ, ଭଜନ ଏଇଭଳି ଭାବରେ ସେ କରନ୍ତି। ତେଣୁ ଅନ୍ୟମାନେ ଯେଉଁମାନେ ଥିଲେ ସେମାନେ ଆଶ୍ଚର୍ଯ୍ୟ ହେଇଥାନ୍ତି, ଇଏ ତ ଦେଖିପାରୁନାହାନ୍ତି କେମିତି ଭଗବାନଙ୍କ ରୂପକୁ ସେ ବର୍ଣ୍ଣନା କରୁଛନ୍ତି। ସେ ଭାବିଲେ ସେମାନେ ଭାବିଲେ ବୋଧେ ପୂଜାରୀ ତାଙ୍କୁ କହିଦେଇଛନ୍ତି ଯେ ଆଜି ଏଇ ଡ୍ରେସ୍ ପିନ୍ଧେଇବି, ଆଜି ଏଇଭଳି ଭାବରେ ଶୃଙ୍ଗାର କରିବି, ଏଇଭଳି ସେମାନେ ଭାବିଲେ। ତେଣୁ ସେମାନେ ଗୋଟେ ଦିନ କହିଲେ ପୂଜାରୀଙ୍କୁ, କହିଲେ ତୁମେ ଆଜି କୌଣସି ବସ୍ତ୍ର ପରିଧାନ କରିବନି, ଭଗବାନ ଆଜି ନଙ୍ଗା ଭଗବାନଙ୍କର ଶୃଙ୍ଗାର ହେବ, ଆଜି ନଙ୍ଗା ଦର୍ଶନ ହେବ। ତେଣୁ ସେଇଟା ବାଧ୍ୟ ହେଇକି ସେ ପୂଜାରୀ ସେଭଳି ଭାବରେ କୌଣସି ବସ୍ତ୍ର ପରିଧାନ ନ କରେଇକିରି ତାଙ୍କୁ ଶୃଙ୍ଗାର ଦର୍ଶନ ସେଭଳି ଭାବରେ କରିଛନ୍ତି। ତେଣୁ ଯେତେବେଳେ ଶୃଙ୍ଗାର ଦର୍ଶନ ହେଲା ସେତେବେଳେ ସେ ପୁଣି ଗାନ କଲେ ଯେ ଆଜି ପ୍ରଭୁ ଆପଣ ବିନା ବସ୍ତ୍ରରେ କେତେ ସୁନ୍ଦର ଦେଖାଯାଉଛନ୍ତି, ସେସବୁ ଦେଖିପାରୁଛନ୍ତି। ତେଣୁ ଭଗବାନ କୃପାରୁ ଜଣେ ଭଗବାନ ଦର୍ଶନ କରିବ। ଆମେ ଯେମିତି ଅନ୍ଧକାର ରାତ୍ରିରେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସୂର୍ଯ୍ୟଙ୍କୁ ଆମେ ଦେଖିପାରିବା ନାହିଁ। ସୂର୍ଯ୍ୟଙ୍କୁ ଦେଖିବା ପାଇଁ ହେଲେ ଆମେ ସୂର୍ଯ୍ୟ ଅପେକ୍ଷା କରିବାକୁ ପଡ଼ିବ, ସୂର୍ଯ୍ୟ ଉଦୟ ହେବେ, ସୂର୍ଯ୍ୟଙ୍କର ଆଲୋକରେ ହିଁ ଆମେ ସୂର୍ଯ୍ୟଙ୍କୁ ଦେଖିପାରିବା। ଆମେ ନିଜେ ଯେତେ ଆଲୋକ ଲଗେଇଲେ ମଧ୍ୟ ସୂର୍ଯ୍ୟଙ୍କୁ ଦେଖିପାରିବା ନାହିଁ। ତେଣୁ ଭଗବାନ କୃପା କରି ଯେତେବେଳେ ଦର୍ଶନ ଦେବେ ସେତେବେଳେ ଆମେ ଭଗବାନ ଦେଖିପାରିବା। ତେଣୁ ବ୍ରହ୍ମାଙ୍କୁ ଆମେ ଦେଖୁଛେ କେତେ ତପସ୍ୟା କରିଛନ୍ତି, ଅନେକ ଶହେ ବର୍ଷ ଧରି ତପସ୍ୟା କଲେ, କେତେ ତପସ୍ୟା ଏସବୁ କଲା ପରେ ଜଣେ ଭଗବାନ ସେ ଦେଖିପାରୁଛନ୍ତି, ଭଗବାନଙ୍କୁ ଜାଣିପାରିଲେ। ସେଥିପାଇଁ ଯେତେବେଳେ ଭଗବତ ଗୀତାରେ ଏକାଦଶ ଅଧ୍ୟାୟରେ ଭଗବାନ ତାଙ୍କର ବିଶ୍ୱରୂପକୁ ଦେଖାଉଛନ୍ତି, ଦଶମ ଅଧ୍ୟାୟରେ ଭଗବାନ ତାଙ୍କର ବିଭିନ୍ନ ବିଭୂତି ବିଷୟରେ ବର୍ଣ୍ଣନା କଲେ। ତେଣୁ ଏକାଦଶ ଅଧ୍ୟାୟରେ ଅର୍ଜୁନ ଭଗବାନ ପ୍ରାର୍ଥନା କଲେ, ଏବଂ ଏତତ୍ ଯଥାର୍ଥ ତମାତ୍ମାନ ପରମେଶ୍ୱର ଦ୍ରଷ୍ଟୁମ ଇଚ୍ଛାମି ତ ରୂପମ ଐଶ୍ୱର୍ୟମ ପୁରୁଷୋତ୍ତମ। ହେ ପ୍ରଭୁ, ଆପଣ ଯେଉଁ ସବୁ ଆପଣଙ୍କ ବିଭୂତି କହିଲେ, ଏଇଟା ଥିଓରିଟିକାଲି କହିଲେ, ପ୍ରାକ୍ଟିକାଲି ଆମେ ଟିକେ ଦେଖିବା ପାଇଁ ଚାହୁଁଛି ଆପଣ କେମିତି ପ୍ରକୃତରେ କେମିତି ଆପଣ ସବୁଠାରେ ବିଦ୍ୟମାନ ଅଛନ୍ତି, ବିଶ୍ୱ ରୂପରେ ଆପଣ କେମିତି ବିଦ୍ୟମାନ ଅଛନ୍ତି। କାରଣ ଭବିଷ୍ୟତରେ ଏମିତି ବହୁତ ଲୋକ ଆସିବେ, ସେ କହିବେ ସେ କଥା, ମୁଁ ଦେବତାମାନଙ୍କ ଭିତରେ ମୁଁ ହେଉଛି ଅଚ୍ୟୁତ, ସେମାନେ ବି କହିବେ। ତେଣୁ ଏଇ କଳିକାର ଲୋକମାନେ ନିଜକୁ ଭଗବାନ ବୋଲି ନ କହନ୍ତୁ, ସେଇଥିପାଇଁ ଅର୍ଜୁନ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆପଣ ଆପଣଙ୍କ ବିଶ୍ୱରୂପ ଦେଖାନ୍ତୁ। ଯୋଗ କଥା କହିଲେ, ବିଭୂତି ଯୋଗ ବିଷୟରେ ବର୍ଣ୍ଣନା କଲେ, ଏବଂ ଏ ତତ୍ ଯଥାର୍ଥ ତମାତ୍ମାନ ପରମେଶ୍ୱର, ଯେଉଁଭଳି ଭାବରେ ଆପଣ ନିଜକୁ ବର୍ଣ୍ଣନା କଲେ, ତେଣୁ ଦଷ୍ଟୁମି ଇଚ୍ଛା ଆମେ ମୁଁ ସେଇ ରୂପକୁ ଦେଖିବା ପାଇଁ ଚାହୁଁଛି। ତେଣୁ ଯଦି ଭଗବାନ କହିବେ ଯେ କାହିଁକି ମୁଁ ତୁମକୁ ସେ ରୂପ ଦେଖେଇବି, ତେଣୁ ଅର୍ଜୁନ ଭଗବାନ କହୁଛନ୍ତି ମନ୍ୟସେ ଯତ୍ ସକ୍ଷମ ମୟା ଦଷ୍ଟୁମି ଇତି ପ୍ରଭୁ। ଆପଣ ଯଦି ଭାବୁଛନ୍ତି ଯେ ମୁଁ ଆପଣଙ୍କର ସେ ରୂପ ଦେଖିବା ପାଇଁ ଯୋଗ୍ୟ, ତାହେଲେ ଆପଣ କୃପା କରି ସେ ରୂପକୁ ଦେଖାନ୍ତୁ। ମନ୍ୟସେ ଯତ୍ ସକ୍ଷମ ମୟା ଦଷ୍ଟୁମି ଇତି ପ୍ରଭୁ ତତ୍ତ୍ୱମେ ସେସବୁ ସେସବୁ ଆମକୁ ଦେଖାନ୍ତୁ। ଏଭଳି ପ୍ରାର୍ଥନା କରିବାରୁ ଭଗବାନ ତାଙ୍କୁ ବିଶ୍ୱରୂପ ଦେଖେଇଲେ, କିନ୍ତୁ ବିଶ୍ୱରୂପ ଦେଖେଇଲେ ମଧ୍ୟ ଅର୍ଜୁନ ଦେଖିପାରିଲେ ନାହିଁ ବିଶ୍ୱରୂପକୁ। ତେଣୁ ଭଗବାନ କହୁଛନ୍ତି ନ ତୁ ମାଂ ଶକ୍ୟ ସେ ଦଷ୍ଟୁ ମନେ ନେଇବ ସୋ ଚକ୍ଷୁଷା। ହେ ଅର୍ଜୁନ, ତୁମେ ତୁମର ଏଇ ଚକ୍ଷୁ ଦ୍ୱାରା ତୁମେ ମୋର ଏଇ ରୂପକୁ ଦେଖିପାରିବ ନାହିଁ। ତେଣୁ ଦିବ୍ୟମ୍ ଦଦାମି ତ ଚକ୍ଷୁ ପଶ୍ଚିମେ ଯୋଗ ବିଶ୍ୱର, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି। ତେଣୁ ଦିବ୍ୟ ଚକ୍ଷୁରେ ଆମେ ଭଗବାନଙ୍କୁ ଦେଖିପାରିବା, ଆମେ ନିଜେ ଏଇ ଚକ୍ଷୁରେ ଆମେ ଭଗବାନ ଦେଖିପାରିବା କେମିତି ଦେଖିପାରିବା। ଅଥ ଶ୍ରୀକୃଷ୍ଣ ନାମ ଆଦି ନ ଭବିତ ଗ୍ରାହ୍ୟମିନ୍ଦ୍ରୀ ସେବନମୁଖେ ହେଇ ଯିବା ଦଉ ସ୍ୱୟମେବ ସ୍ମୃତି ଅଧ। ଆମର ଯେଉଁ ଇନ୍ଦ୍ରିୟମାନ ଅଛନ୍ତି, ଯେଉଁ ଇନ୍ଦ୍ରିୟମାନଙ୍କର ଜ୍ଞାନ ଦ୍ୱାରା ଆମେ ଜ୍ଞାନ ପ୍ରାପ୍ତ ହେଉଛେ, ଜ୍ଞାନେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି, ଏ ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ଆମେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। କାରଣ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମର ଏ ଇନ୍ଦ୍ରିୟ ଜଡ଼ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଆମେ ଦେଖିପାରିବା ନାହିଁ, କାରଣ ଭଗବାନ ହେଉଛନ୍ତି ଜଡ଼ ଜଗତରୁ ଉର୍ଦ୍ଧରେ। ତେଣୁ କେମିତି ଜାଣିବା ନା ସେବନମୁଖେ ହିଁ ଜୁଆ ଦେଉ, ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କର ସେବାରେ ଇନ୍ଦ୍ରିୟମାନଙ୍କୁ ନିଯୁକ୍ତ କରିବା, ତାହେଲେ ସ୍ୱୟଂ ଏବ ସ୍ମୃତି ଅଧ, ଭଗବାନ ନିଜେ ନିଜକୁ ଦର୍ଶନ ଦେବେ। ଗୋପୀମାନେ ନୃତ୍ୟ କରୁଛନ୍ତି, ରାସଲୀଳା ନୃତ୍ୟ କରୁଛନ୍ତି, ଭଗବାନ ଉଭେଇ ଯାଇଛନ୍ତି ଦେଖିପାରୁନାହାନ୍ତି, ସେମାନେ ଦେଖିପାରୁନାହାନ୍ତି, ଖୋଜି ବୁଲୁଛନ୍ତି ଚାରିଆଡ଼େ। ଏକାଦଶ ଏକତିରିଶ ଅଧ୍ୟାୟରେ ଗୋପୀଗୀତ ସବୁ ଗାନ କରିଛନ୍ତି, ଖୋଜି ଖୋଜି ବୁଲୁଛନ୍ତି ଚାରିଆଡ଼େ, ଖୋଜି ବୁଲୁଛନ୍ତି ବୃକ୍ଷ, ସମସ୍ତଙ୍କୁ ପଚାରୁଛନ୍ତି କୃଷ୍ଣଙ୍କୁ ଦେଖିଛନ୍ତି, ସମସ୍ତଙ୍କୁ ପଚାରୁ ବୁଲୁଛନ୍ତି, ଭଗବାନ ଲୀଳାକୁ ସବୁ ଅଭିନୟ କରୁଛନ୍ତି। ଏଭଳି ଭାବରେ ଚାରିଆଡ଼େ ଖୋଜି ଖୋଜି ଯେତେବେଳେ ଏକତିରିଶ ଅଧ୍ୟାୟରେ ଗୋପୀ ଗୀତ ଗାନ କଲେ, ସେତେବେଳେ ଭଗବାନ ସାଙ୍ଗେ ସାଙ୍ଗେ ପ୍ରକଟ ହେଇଗଲେ, ସେଇଠି ଭଗବାନ ସେଇଠି ଅଛନ୍ତି, ପୁଣି ସେଇଠି ଉଭେଇ ଯାଆନ୍ତି। ସେଥିପାଇଁ ଭଗବତ ଗୀତାରେ ଭଗବାନ କହୁଛନ୍ତି ସପ୍ତମ ଅଧ୍ୟାୟରେ ଯେ ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାଭୂତ ମୂଢ଼ୋୟଂ ନାଭି ଜାନାତି ଲୋକ ମାମଜମ ଅଭ୍ୟମ। ମତେ ମୁଁ ସବୁଠାରେ ପ୍ରକାଶିତ ହୁଏ ନାହିଁ, କାରଣ ଭଗବାନ ଯୋଗ ମାୟାର ଆବରଣରେ ଥାନ୍ତି। ତେଣୁ ଭଗବାନ ଯେତେବେଳେ ଚାହାନ୍ତି ପ୍ରକାଶିତ ହେବା ପାଇଁ, ସେତେବେଳେ ସେ ପ୍ରକାଶିତ ହୁଅନ୍ତି। ଯେମିତି କୁନ୍ତି ଭଗବାନ ପ୍ରସ୍ତୁତି କରିଛନ୍ତି ଯେ ମାୟା ଜବନିକା ଛନ୍ନମ ଆଜ୍ଞା ଦୁଃଖଜମ ଅଭ୍ୟମ ନ ଲକ୍ଷ୍ୟ ସେ ମୂଳ ଦୋଷା ନଟ ନାଟ୍ୟ ଧର ଯଥା। ମାୟାରୂପକ ଜବନିକାରେ ଭଗବାନ ରହିଥାନ୍ତି, ତାକୁ ଆମେ ଦେଖି ଆମ ପାଇଁ ମାୟାରୂପକ ଜବନିକା ରହିଛି, ଭଗବାନଙ୍କର ମାୟା ଜବନିକା ନାହିଁ, ଆମ ପାଇଁ ମାୟା ଜବନିକା ବିଷୟରେ କାର୍ଯ୍ୟ କରୁଛି, ଆମେ ଭଗବାନ ଦେଖିପାରୁନେ, କାରଣ ଆମେ ତ୍ରିଗୁଣ ଭିତରେ ରହିଛେ। ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେ ଆମେ ଭଗବାନଙ୍କୁ ଜାଣିବା ଦେଖିପାରିବା। ତେଣୁ ମାୟା ଜବନିକା ଛିନ୍ନ ଅଜ୍ଞା ଅଧୋକ୍ଷଜ ମଧ୍ୟମ, ସେ ହେଉଛନ୍ତି ଅଧୋକ୍ଷଜ, ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ସିଏ, ଆମର ଅକ୍ଷଜ ଯେଉଁ ରହିଛି ଇନ୍ଦ୍ରିୟମାନେ ରହିଛନ୍ତି ତାଙ୍କର ଉର୍ଦ୍ଧ୍ୱରେ ସିଏ, ସେଥିପାଇଁ ତାଙ୍କର ନାମ ହେଉଛି ଅଧୋକ୍ଷଜ। ନ ଲକ୍ଷ ସେ ମୂଢ଼ ଦୋଷା, ଯେଉଁମାନେ ମୂର୍ଖ ଅଛନ୍ତି ସେମାନେ ଦେଖିପାରିବେନି ଭଗବାନଙ୍କୁ। ନଟୁ ନାଟ୍ୟ ଧର ଯଥା, ଯେମିତି ନାଟ୍ୟ ଗୋଟେ ହେଉଛି, ତା ଦେହରେ ଗୋଟେ ଲୋକ ରୋଲ୍ କରିଛି, ରାଜା ରୋଲ୍ କରିଛି, କିନ୍ତୁ ତାର ପୁଅ ଦେଖିକି ତାଙ୍କୁ ଜାଣିପାରୁନି ସେ ମୋର ପିତା ବୋଲି, କାହିଁକି ନା ଏଭଳି ଭାବରେ ସେ ଡ୍ରେସ୍ ପିନ୍ଧିଛନ୍ତି, ଏଭଳି ଭାବରେ ସବୁ ଡ୍ରେସ୍ ହେଇଛି, ତାଙ୍କର ରଙ୍ଗ ହେଇଛି, ଯେ ସେ ଜାଣିପାରୁନାହାନ୍ତି ଇଏ ମୋର ପିତା, ସେ ଜାଣିପାରୁନାହାନ୍ତି। ସେଭଳି ଭଗବାନ ସବୁଠାରେ ଅଛନ୍ତି, ପ୍ରହ୍ଲାଦ ମହାରାଜ ଭଗବାନ ସବୁଠାରେ ଦର୍ଶନ କରୁଥିଲେ, କିନ୍ତୁ ହିରଣ୍ୟକଶିପୁ କହୁଥିଲା କାହିଁ କୁହା ସବୁ ଯଦି ସେ ସର୍ବତ୍ର କସ୍ମାତ୍ ସ୍ତମ୍ଭେ ନ ଦିଶ୍ୟତେ, ଯଦି ତୁମେ କହୁଛ ସବୁଠାରେ ଅଛନ୍ତି, ଇଏ ସ୍ତମ୍ଭରେ କାହିଁ ଦେଖାଯାଉନାହାନ୍ତି ମୋତେ। ତେଣୁ ଭଗବାନ ଯେତେବେଳେ କୃପା କଲେ, ସେତେବେଳେ ସେ ଦେଖିପାରିଲା, ହିରଣ୍ୟକଶିପୁ ଦେଖିଲା, ଭଗବାନ ନୃସିଂହଦେବ ଦର୍ଶନ କଲା, ରୂପ ଦେଖିଲା। ତେଣୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆର ପ୍ରାରମ୍ଭିକ ଯୋଗ୍ୟତା ହେଉଛି କ'ଣ, ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ରସୋହମ ଅପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ହୋ ପ୍ରଣବ ସର୍ବବେଦେଷୁ ଶବ୍ଦ କିଏ ପୌରୁଷମ ଋଷୁ। ଭଗବାନ ଯଦିଓ ସବୁଠାରେ ଅଛନ୍ତି, କିନ୍ତୁ ଆମେ ଦେଖିବା ପାଇଁ ଆମକୁ ଯେଉଁ ରହିଛି, ଆମକୁ ଅଭ୍ୟାସ ଯେଉଁ କରିବା, କେମିତି ଦେଖିବା ନା ରସୋହମ ଅପ୍ସୁ କୌନ୍ତେୟ, ଯେତେବେଳେ ଆମେ ଜଳ ପାନ କରୁଛେ ସେତେବେଳେ ଯେଉଁ ତାର ଯେଉଁ ରସ, ସେତେବେଳେ ଆମେ ଚିନ୍ତା କରିବା ଏଇ ରସରେ ଭଗବାନ ଅଛନ୍ତି। ପ୍ରଭୁପାଦ ମହାରାଜ କହୁଛନ୍ତି ଯଦିଓ ଜଣେ ମାନେ କ'ଣ ଜଣେ ମଦ୍ୟପ ବ୍ୟକ୍ତି ମଧ୍ୟ ମଦ୍ୟପାନ କଲାବେଳେ ସେ ଯେଉଁ ମଦ୍ୟର ଯେଉଁ ଟେଷ୍ଟ ରହିଛି, ଯେଉଁ ରସ ରହିଛି, ସେ ରସରେ ଯଦି ସେ ଚିନ୍ତା କରି ଭଗବାନ ଅଛନ୍ତି, ତାହେଲେ ମଧ୍ୟ ସେ ଭଗବତ ଚେତନଶୀଳ ହେଇପାରିବ। ତେଣୁ ରସ ସମାପ୍ତ କହନ୍ତି, ଯେତେବେଳେ ଆମେ ପାଣି ପିଉଛେ ସେତେବେଳେ ଆମେ ଚିନ୍ତା କରିବା ଏଇ ରସରେ ଭଗବାନ ରହିଛନ୍ତି। ପ୍ରଭାସ୍ମି ଶଶି ସୂର୍ଯ୍ୟ, ଚନ୍ଦ୍ର ଏବଂ ସୂର୍ଯ୍ୟର ଆଲୋକରେ ଭଗବାନ ରହିଛନ୍ତି। ଆମେ ଯେତେବେଳେ ଦିନରେ ସୂର୍ଯ୍ୟ ଦେଖୁଛେ, ରାତିରେ ଚନ୍ଦ୍ର ଦେଖୁଛେ, ତାଙ୍କର ଆଲୋକ ଦେଖି ଯଦି ଚିନ୍ତା କରିବା ଏଥିରେ ଭଗବାନ ଅଛନ୍ତି, ତାହେଲେ ଆମେ ଗୋଟେ ସମୟ ଆସୁ ଯେତେବେଳେ ଆମେ ଭଗବାନ ଦର୍ଶନ କରିପାରିବା। ପ୍ରଭାସ୍ମି ଶଶି ଯେଉଁ ପ୍ରଣବ ସର୍ବବେଦେଷୁ, ଶବ୍ଦ ସମସ୍ତ ବେଦରେ ପ୍ରଣବ ଉପରେ ଭଗବାନ ରହିଛନ୍ତି। ପ୍ରଣବ ପ୍ରଣବ ଯେଉଁ କହିଛନ୍ତି ବେଦ୍ୟମ ପ୍ରଣବ ଓଙ୍କାର, ମୁଁ ହେଉଛି ବେଦରେ ଓଙ୍କାର ଭଗବାନ କହିଛନ୍ତି। ଇଏ ହେଉଛି ଭଗବାନଙ୍କର ଗୋଟେ ବିଭୂତି ବା ଭଗବାନ ଓଙ୍କାର ରହିଛନ୍ତି ଭଗବାନ। ପ୍ରଣବ ସର୍ବ ଶବ୍ଦ କ୍ଷେ ଆକାଶରେ ସେ ହେଉଛନ୍ତି ଶବ୍ଦ। ଏଇ ଯେଉଁ ଆକାଶ ଏ ଭଗବାନଙ୍କର ସୃଷ୍ଟି ହେଇଛି ଆକାଶ। ତେଣୁ ଏଇ ଯେତେବେଳେ ଆମେ ଶବ୍ଦ ଶୁଣିବା ସେତେବେଳେ ଜାଣିବା ଏ ଶବ୍ଦ ମାଧ୍ୟମରେ ଭଗବାନ ଯେଉଁ ଆକାଶ ରହିଛି, ଇଏ ହେଉଛି ଭଗବାନଙ୍କର ଗୋଟେ ରୂପ ଆକାଶ। ପୌରୁଷମ ଋଷୁ, ଯେତେ ମନୁଷ୍ୟମାନେ ଅଛନ୍ତି ତାଙ୍କର ଯେଉଁ ପୌରୁଷତା ରହିଛି ସିଏ ହେଉଛି ଭଗବାନ। ଭଗବାନ ଥିବାରୁ ଆମେ ଚଲାବୁଲା କରିପାରୁଛେ, ସବୁ କାର୍ଯ୍ୟ କରିପାରୁଛେ। ତେଣୁ ଏଇଭଳି ଭାବରେ ଯଦି ଆମେ ଅଭ୍ୟାସ କରିବା, ଗୋଟେ ସମୟ ଆସିବ ଯେତେବେଳେ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା, ଏ ଅଭ୍ୟାସ। ତେଣୁ ବ୍ରହ୍ମା ସେଇଭଳିଆ ତପସ୍ୟା କରିଥିବାରୁ ଆଜି ଭଗବାନ ଦର୍ଶନ କଲେ, ସ୍ୱ ସମ୍ଭବମ ନିଶାମ ଏବଂ ଏବଂ ଭଗବାନଙ୍କୁ ଦର୍ଶନ କଲେ। ଏଇଭଳି ଭାବରେ କିଭଳି ଦର୍ଶନ କଲେ ନା ତପୋ ବିଦ୍ୟା ସମାଧି, ତପସ୍ୟା କଲେ, ବହୁ ବର୍ଷ ଧରି ତପସ୍ୟା କରିଛନ୍ତି। ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ତିନି ପ୍ରକାର ତପସ୍ୟା ବର୍ଣ୍ଣନା କରାଯାଇଛି, ଶାରୀରିକ ତପସ୍ୟା, ବାଚିକ ତପସ୍ୟା, ମାନସିକ ତପସ୍ୟା। ପୁଣି ଏ ସବୁ ଗୋଟିଏ ଗୋଟିଏ ତପସ୍ୟା ମଧ୍ୟ ତିନି ଭାଗରେ ରହିଛି, ସତ୍ୟଗୁଣର ତପସ୍ୟା, ରଜଗୁଣର ତପସ୍ୟା ଏବଂ ତମଗୁଣର ତପସ୍ୟା। ଏଇଭଳି ଭାବରେ ନଅ ପ୍ରକାର ତପସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଅନେକ ବର୍ଷ କାଳ ତପସ୍ୟା କଲା ପରେ ବିଦ୍ୟା ସେ ପ୍ରାପ୍ତ ହେଲେ, ସମାଧି ବି ଏକାଗ୍ର ଚିତ୍ତରେ ତପସ୍ୟା କରିବାରୁ ସେ ବିଦ୍ୟା ପ୍ରାପ୍ତ ହେଲେ। ଆମ ଭାଗବତ ଏକାଦଶ ସ୍କନ୍ଧ 29 ଅଧ୍ୟାୟରେ ସେଇଟା ଉଦ୍ଧବ ଭଗବାନ ସ୍ତୁତିରେ ସେ କଥା କହିଛନ୍ତି ଯେ ଭଗବାନ ଯେଉଁ ଦୁଇ ପ୍ରକାର ଭାବରେ ଭଗବାନ ଜ୍ଞାନ ପ୍ରଦାନ କରନ୍ତି ବା ବିଦ୍ୟା ପ୍ରଦାନ କରନ୍ତି, କ'ଣ କ'ଣ ନା, ଗୋଟିଏ ହେଉଛି ଭଗବାନ ଆଚାର୍ଯ୍ୟ ଚୈତ୍ୟ ବପୁଷା ସ୍ୱଗତି ବିନକ୍ତି। ଭଗବାନ ବାହାରେ ଆଚାର୍ଯ୍ୟ ରୂପରେ ରହିଛନ୍ତି, ନୈବୋପୟନ୍ତି ଅପଚିତି କବ୍ୟସ୍ତବେଶ ବ୍ରହ୍ମା ଉଷା ବି କୃତ ମୁଧ ମୁଧ ସମନ୍ତ ସ୍ମରନ୍ତ ଯୋ ଅନ୍ତର୍ବହି ସ୍ତନୁକୃତାଂ ଅଶୁଭଂ ବିଧିନ୍ୱନ୍ ଆଚାର୍ଯ୍ୟ ଚୈତ୍ୟ ବପୁଷା ସ୍ୱଗତି ବିନକ୍ତି। ଭଗବାନ ଅନ୍ତରରେ, ଭଗବାନ ସମସ୍ତଙ୍କ ଅନ୍ତରରେ ରହିଛନ୍ତି ଏବଂ ଅନ୍ତରରେ ରହିକି ସେ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ସେହିଭଳି ଭାବରେ ସେ ଚୈତ୍ୟ ଗୁରୁ ଚେତନା ଦେଉଛନ୍ତି, ସେ ଚୈତ୍ୟ ଗୁରୁ ଅନ୍ତରରେ ରହିଛନ୍ତି, ସେ ଜ୍ଞାନ ଦେଉଛନ୍ତି। ପୁଣି ବାହାରେ ଆଚାର୍ଯ୍ୟ ରୂପରେ ସେ ରହିଛନ୍ତି, ଆଚାର୍ଯ୍ୟ ମାଙ୍କ ଜାନିଆନ୍ ନାମ ମନ୍ୟତ କରିଚିତ୍ ନା ମର୍ତ୍ତ ବୁଦ୍ଧିଆ ଶୁଏତ ସର୍ବଦେବମୟ ଗୁରୁ। ଆଚାର୍ଯ୍ୟ ଭାଗବତଙ୍କ ଏକାଦଶ ସ୍କନ୍ଧରେ ଭଗବାନ ନିଜେ କହୁଛନ୍ତି କଥା ଉଦ୍ଧବଙ୍କୁ, ହେ ଉଦ୍ଧବ ଆଚାର୍ଯ୍ୟଙ୍କୁ ମତେ ବୋଲି ଜାଣିବ, ଆଚାର୍ଯ୍ୟ ମାଂ ବିଜାନିଆନ୍ ନାମ ମନ୍ୟତ କରିଚିତ୍, ଅନ୍ୟ କିଛି ଚିନ୍ତା କରିବ ନାହିଁ, ନ ମର୍ତ୍ତ୍ୟ ବୁଦ୍ଧି ଆଶ୍ରିତ ଏ ମର୍ତ୍ତ୍ୟ ବୁଦ୍ଧି କରିବ ନାହିଁ, ତାଙ୍କୁ ତାଙ୍କୁ ଈର୍ଷା କରିବ ନାହିଁ, କାରଣ ସର୍ବଦେବ ସର୍ବଦେବମୟ ଗୁରୁ, ଗୁରୁଙ୍କ ପାଖରେ ସମସ୍ତ ଦେବତାମାନେ ରହିଛନ୍ତି। ଆଚାର୍ଯ୍ୟ ହେଉଛନ୍ତି ମୋର ପ୍ରତିନିଧି, ସାକ୍ଷାତ ଧରିତ୍ୱୀନ ସମସ୍ତ ଶାସ୍ତ୍ରୀ ଉକ୍ତ ସ୍ତଭାବେ ତୈବ ସଧ୍ୱୀ, ସେ ହେଉଛନ୍ତି ସାକ୍ଷାତ ହରି। ତେଣୁ ଭଗବାନ ହୃଦୟ ଭିତରେ ଜ୍ଞାନ ପ୍ରଦାନ କରନ୍ତି, ସେ ହେଉଛନ୍ତି ଚୈତ୍ୟ ଗୁରୁ। ପୁଣି ବାହାରେ ଆଚାର୍ଯ୍ୟ ରୂପରେ ଗୁରୁ ରୂପରେ ସେ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ଏଠି ବ୍ରହ୍ମା ଭଗବାନଙ୍କୁ ସରି ଆମର ଏଠି ମୈତ୍ରମୁନି କହୁଛନ୍ତି ଯେ ବ୍ରହ୍ମା ତାଙ୍କ ହୃଦୟରେ ଜ୍ଞାନ ପ୍ରାପ୍ତ ହେଲେ, ବିଦ୍ୟା ପ୍ରାପ୍ତ ହେଲେ, କାରଣ ଭଗବାନ ତାଙ୍କ ହୃଦୟରେ ଜ୍ଞାନ ପ୍ରଦାନ କଲେ, ଯାହାକି ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେ କଥା କୁହାଯାଇଛି, ତେନେ ବ୍ରହ୍ମ ହୃଦୟ ଯା ଆଦି କବୟେ। ବ୍ରହ୍ମାଙ୍କ ହୃଦୟରେ ସେ ସବୁ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ। ତେଣୁ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଇକରି ସେ ଭଗବାନ ବିଷୟରେ ଜାଣିଲେ। ତେଣୁ ଇଏ ଯେଉଁ ବିଦ୍ୟା ରହିଛି, ଯେଉଁ ଅନ୍ତର୍ବହି ସ୍ତନୁଭୂତାଂ ଆଚାର୍ଯ୍ୟ ଚୈତ୍ୟ ବପୁଷା ସ୍ୱଗତି ବିନକ୍ତି, ଭଗବାନ ଏଇ ରୂପରେ ଆମକୁ ଜ୍ଞାନ ପ୍ରଦାନ କରନ୍ତି, ଆମର ଯେଉଁ ପ୍ରକୃତ ଗତି କ'ଣ ଆମ ପ୍ରକୃତ ଲକ୍ଷ୍ୟ କ'ଣ ସେ ଜଣେଇ ଦିଅନ୍ତି। ଏଇଟା ହେଉଛି ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ କୃଷ୍ଣର ତଟସ୍ଥା ଶକ୍ତି ଭେଦାଭେଦ ପ୍ରକାଶ। ଜୀବର ସ୍ୱରୂପ ସେ ଜଣାନ୍ତି, ତୁମର ସ୍ୱରୂପ ହେଉଛି ତମ ମୋର ଦାସ, ତମ ମୋର ଅଂଶ, ମହିମାଂଶ ଜୀବଲୋକେ ଜୀବଭୂତ ସନାତନ। ତେଣୁ ଅଂଶର କର୍ତ୍ତବ୍ୟ ହେଉଛି ସେ ପୂର୍ଣ୍ଣର ସେବା କରିବ। ତେଣୁ ଏଇଟା ନ କରିବା ପର୍ଯ୍ୟନ୍ତ ସେ କେବେ ହେଲେ ଆନନ୍ଦରେ ବା ନିଜର ଲକ୍ଷ୍ୟ ପ୍ରାପ୍ତ ହୋଇପାରିବ ନାହିଁ, ସବୁବେଳେ ପାଇଁ ଦୁଃଖ କଷ୍ଟ ଭୋଗ କରୁଥିବ। ତେଣୁ ବ୍ରହ୍ମା ସେ ଜ୍ଞାନ ପ୍ରାପ୍ତ ହେଲେ, ତପସ୍ୟା ଅନେକ ପ୍ରକାର ତପସ୍ୟା କଲେ, ସେ ବିଦ୍ୟା ଏଇଭଳି ଭାବରେ ସମାଧିଗ୍ରସ୍ତ ହେଇକରି ଏକାଗ୍ର ଚିତ୍ତରେ ତପସ୍ୟା କରିବାରୁ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଯାବତ୍ ମନ ବଚ ସ୍ତୁତ୍ୱା, ତେଣୁ ସେ ଜ୍ଞାନ ପ୍ରାପ୍ତ ହେଇକରି ତାଙ୍କର ଯେତିକି ଶକ୍ତି ଅଛି, ଯାବତ୍ ଯାହାର ଯେତିକି ଶକ୍ତି ଅଛି, ମନ ବଚ ସ୍ତୁତ୍ୱା ମନ ଦ୍ୱାରା ଭଗବାନଙ୍କର ଚିନ୍ତା କରି ତାପରେ ବଚନ ଦ୍ୱାରା ସେଇଟାକୁ ସ୍ତୁତିରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଏ 25ଟି ସ୍ତୁତି ଯେଉଁ କଲେ ସେ ବିଦ୍ୟା ସେ ପ୍ରାପ୍ତ ହେଇଥିଲେ। ଜୟ ଶ୍ରୀ ରାଧା ମଦନ ଯୋଗୀ ଜୟ। ଯେଉଁ ଯାବତ୍ ମନ ବଚ ସ୍ତୁତ୍ୱା, ମନ ଏବଂ ବଚନ ଦ୍ୱାରା ସ୍ତୁତି କଲେ ଭଗବାନଙ୍କ ସ୍ତୁତି କରିଛନ୍ତି। ମନରେ ପ୍ରଥମେ ଆମେ ଚିନ୍ତା କରୁଛେ, ତାପରେ ବଚନରେ କଥା କହୁଛେ, କଥା କହିବା ପୂର୍ବରୁ ମନକୁ ସେ କଥାଟା ଆସିଯାଉଛି। ଆମେ ଯେଉଁଟା କଥା କହୁଛେ ସେଇଟା ଯେତିକି ସମୟ ଲାଗୁଛି କଥା କହିବା ପାଇଁ, ମନରେ ଆମେ ତାଠୁ ଖୁବ୍ କମ୍ ସମୟରେ ଆମେ ଚିନ୍ତା କରିଦେଉଛେ ସେ କଥା। ସେଥିପାଇଁ ମନ ହେଉଛି ସୂକ୍ଷ୍ମ, ଇନ୍ଦ୍ରିୟାଣି ପରାଣ୍ୟାହୁ ଇନ୍ଦ୍ରିୟ ପରଂ ମନ, ମନସ୍ତୁ ପରା ବୁଦ୍ଧି ଯୋ ବୁଦ୍ଧି ପରତସ୍ତୁ ସ। ଏ ସ୍ଥୂଳରୁ ସୂକ୍ଷ୍ମ ସବୁ ଇନ୍ଦ୍ରିୟମାନେ ଆମର ସବୁ ରହିଛନ୍ତି। ଆମର ଯେତେ ସ୍ଥୂଳ ଇନ୍ଦ୍ରିୟ ସବୁ ରହିଛନ୍ତି, ତାଙ୍କ ଭିତରୁ ମନ ହେଉଛି ଶକ୍ତିଶାଳୀ, ସିଏ ହେଉଛି ଆହୁରି ସୂକ୍ଷ୍ମ। ମନଠାରୁ ଆହୁରି ସୂକ୍ଷ୍ମ ହେଉଛି ବୁଦ୍ଧି, ବୁଦ୍ଧିରୁ ଆହୁରି ସୂକ୍ଷ୍ମ ହେଉଛି ଅହଙ୍କାର, ଅହଙ୍କାରରୁ ଆହୁରି ସୂକ୍ଷ୍ମ ହେଉଛି ଆତ୍ମା। ତେଣୁ ଏହିଭଳି ଭାବରେ ସ୍ଥୂଳରୁ ସୂକ୍ଷ୍ମ ହେଇକା ଯାଇଛି, ଏସବୁ ଆହୁରି ଅଧିକରୁ ଅଧିକ ଶକ୍ତିଶାଳୀ ସବୁ ଇନ୍ଦ୍ରିୟ ସବୁ ରହିଛନ୍ତି। ତେଣୁ ମନରେ ଯେତେବେଳେ ଭଗବାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, ସେଇଟାକୁ ବ୍ୟକ୍ତ କରୁଛନ୍ତି, ବଚନ ଦ୍ୱାରା ବ୍ୟକ୍ତ କରୁଛନ୍ତି। ମନୋବଚନ ଯାବତ୍ ମନୋବଚ ସ୍ତୁତ୍ୱା, ମନରେ ମନଟା ହେଉଛି ଭଗବାନଙ୍କର ଗୋଟେ ବିଭୂତି, ମନଟାକୁ ଭଗବାନଙ୍କର ଗୋଟେ ବିଭୂତି ସହିତ ତୁଳନା କରାଯାଇଛି। ଇନ୍ଦ୍ରିୟାଣ ମନସ୍ତାସ୍ମି, ଇନ୍ଦ୍ରିୟମାନଙ୍କ ଭିତରେ ହେଉଛି ମନ, ଇଏ ହେଉଛି ମନଟା ହେଉଛି ଭଗବାନଙ୍କର ବିଭୂତି। ମନ ଯେଉଁ ରହିଛି, ଏ ମନ ଦ୍ୱାରା ଆମେ ବହୁତ କିଛି କରିପାରିବା, ବହୁତ କିଛି କାର୍ଯ୍ୟ କରିପାରିବା ମନ ଦ୍ୱାରା। ମନଟା ଆମର କ'ଣ, ମନଟା ଆମର ଶତ୍ରୁ, ପୁଣି ମନଟା ମଧ୍ୟ ଆମର ବନ୍ଧୁ। ଭଗବତ ଗୀତାରେ ଷଷ୍ଠ ଅଧ୍ୟାୟ ଭଗବାନ କହୁଛନ୍ତି, ବନ୍ଧୁରାତ୍ମା ଆତ୍ମନସ୍ତସ୍ୟ ଜେନାତ୍ମୈବା ଆତ୍ମନାଜିତ ଅନାତ୍ମନସ୍ତ ଶତ୍ରୁତି ବର୍ତ୍ତିତା ୟୁକ୍ତିମ ଶତ୍ରୁବତ୍। ମନଟା ଆମର ବନ୍ଧୁ, କେତେବେଳେ ବନ୍ଧୁ ହେବ ନା ଯଦି ଆମେ ମନକୁ ଆମ ନିଜ ଅଧୀନରେ ରଖିବା। ସେଥିପାଇଁ କୁହାଯାଇଛି, ମାଇଣ୍ଡ ଇଜ୍ ଏ ବ୍ୟାଡ୍ ମାଷ୍ଟର ବଟ୍ ଇଜ୍ ଏ ଗୁଡ୍ ସର୍ଭେଣ୍ଟ। ମନଟା ହେଉଛି ଗୋଟେ ଖରାପ ମାଲିକ, ଗୋଟେ ଭଲ ମାଲିକ ନୁହଁ, କିନ୍ତୁ ଗୋଟେ ଭଲ ସେବକ ସେ ମନଟା। ମାଇଣ୍ଡ ଇଜ୍ ଏ ବ୍ୟାଡ୍ ମାଷ୍ଟର ବଟ୍ ଇଜ୍ ଏ ଗୁଡ୍ ସର୍ଭେଣ୍ଟ। ମନଟାକୁ ଯଦି ଆମେ ନିଜର ଅଧୀନରେ ରଖିଥିବା, ତାହେଲେ ମନଟା ଆମର ବହୁତ ଆମର ପ୍ରକୃତ ବନ୍ଧୁ ସିଏ, କିନ୍ତୁ ଯଦି ଆମେ ମନର ବଶବର୍ତ୍ତୀ ହେଇଗଲେ, ତାହେଲେ ସିଏ ଆମର ଶତ୍ରୁ। ମନ ହେବ ମନୁଷ୍ୟାଣ ବନ୍ଧ ମୁଖ୍ୟ କାରଣ, ମନଟା ଯଦି ଆମର ଶତ୍ରୁ ହିସାବରେ କାର୍ଯ୍ୟ କରିବ, ସେ ଆମକୁ ବନ୍ଧନ କରିବ। ମନଟା ଯଦି ଆମର ବନ୍ଧୁ ହିସାବରେ କାର୍ଯ୍ୟ କରିବ, ତାହେଲେ ସେ ଆମକୁ ମୁକ୍ତି ପରିଥକୁ ନେଇଯିବ। ତ ମନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ମନ ଆମର ଭାଗବତ ଏକାଦଶ କନ୍ତ ଏଇ ଅଧ୍ୟାୟରେ ଜଣେ ଥିଲେ, ବର୍ଣ୍ଣନା କରାଯାଇଛି, ଜଣେ ବ୍ରାହ୍ମଣ ଥିଲେ ଉଜ୍ଜୟିନୀର। ସେ ବ୍ରାହ୍ମଣ ଜଣଙ୍କ ବହୁତ ଧନୀ ପରିବାରର ଥିଲେ, ଧନୀ ବ୍ୟକ୍ତି ଥିଲେ, କିନ୍ତୁ ସେ ତାଙ୍କ ଧନକୁ ଭଗବାନଙ୍କ ସେବାରେ ନିଯୁକ୍ତ କରୁନଥିଲେ। ବହୁତ କୃପଣ ବ୍ୟକ୍ତି ଥିଲେ, ତାଙ୍କ ପରିବାର ମଧ୍ୟ ସେ ପଇସା ଖର୍ଚ୍ଚ କରୁନଥିଲେ, ଦେଉନଥିଲେ। ତେଣୁ ତାଙ୍କ ପରିବାର ସମସ୍ତେ ବିରକ୍ତ ହେଇ ତାଙ୍କ ଉପରେ ସବୁ ତାଙ୍କର ଧନ ସବୁ ନେଇଗଲେ, ଏ ଡକାୟତମାନେ ମଧ୍ୟ ଆସି ଧନ ସବୁ ନେଇଗଲେ। ଅନ୍ତିମରେ ସେ ବହୁତ ଦରିଦ୍ର ହେଇଗଲେ, ତାଙ୍କୁ ସମସ୍ତେ ତ୍ୟାଗ କରିଦେଲେ, ବହୁତ ଦରିଦ୍ର ହେଇଗଲେ, ପାଖରେ ପଇସା ନାହିଁ, ତେଣୁ ସେ ଭିକ୍ଷା କରି ଚଳୁଥିଲେ। ତେଣୁ ସେହି ସମୟରେ ସିଏ କେତୋଟି ସଙ୍ଗୀତ ରଚନା କରିଛନ୍ତି, ଯେଉଁ ସଙ୍ଗୀତଟିକି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଆମର ସମ୍ପ୍ରଦାୟରେ ସନ୍ନ୍ୟାସୀମାନେ ମଧ୍ୟ ସେଇ ସଙ୍ଗୀତକୁ ଗାନ କରନ୍ତି। ଯେତେବେଳେ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଲେ ସେଇ ଶ୍ଳୋକଟିକୁ ସେ ଗାନ କରିକି ଯାଉଥିଲେ ବୃନ୍ଦାବନକୁ। ଏତାଂ ଶାସ୍ତାୟ ପରାତ୍ମନିଷ୍ଠା ଅଧ୍ୟାସିତଂ ପୂର୍ବତମେ ମହର୍ଷିଭି ଅହଂ ତରିଷ୍ୟାମି ଦୁରନ୍ତପାରଂ ତମୋ ମୁକୁନ୍ଦାଙ୍ଗ୍ରି ନିଷେବୈବ। ଏକାଶକମ୍ ତେଇଶ ଅଧ୍ୟାୟରେ ଏଇଟା 57 ଶ୍ଳୋକରେ ଏଇଟା କୁହାଯାଉଛି। ଏତାଂ ଶାସ୍ତାୟ ପରାତ୍ମନିଷ୍ଠା, ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେବେ ସେମାନେ ଏଇ ଭୌତିକ ତମ ଯେଉଁ ଅନ୍ଧକାର ରହିଛି ଆକୁ ଅନ୍ଧକାରକୁ ସହଜରେ ଏଡ଼େଇ ଯାଇପାରିବେ, ପାର ହୋଇଯାଇପାରିବେ। ପୂର୍ବତମ ଅତୀତରେ ମଧ୍ୟ ବହୁତ ମହର୍ଷିମାନେ ଏଇଭଳି ଭାବରେ ଭଗବାନ ପାଦପଦ୍ମର ଆଶ୍ରୟ ନେଇକରି ତମ ମୁକୁନ୍ଦାଙ୍ଗ୍ରି ନିଷେବ ହେବ, ଭଗବାନଙ୍କ ପାଦପଦ୍ମକୁ ସେବାରେ ନିଯୁକ୍ତ ରହି ସେ ଭୌତିକ ଜଗତର ଅନ୍ଧକାରକୁ ପାର ହୋଇଯାଇଛନ୍ତି। ତେଣୁ ସେଇ ଭିକ୍ଷୁକ ଜଣଙ୍କ ଉଜ୍ଜୟିନୀର ସେ ବ୍ରାହ୍ମଣ ଜଣଙ୍କ ଗୋଟେ ସଙ୍ଗୀତ ରଚନା କରିଛନ୍ତି, ଯେ ତା ଦେହରେ ସେ କହୁଛନ୍ତି ଯେ ନାୟଂ ଜନୋମି ସୁଖ ଦୁଃଖ ହେତୁ। ସାଧାରଣତଃ ଆମେ ଯେଉଁ ସୁଖ ପାଉଛେ ବା ଦୁଃଖ ପାଉଛେ ଆମେ କହୁଛେ ଇଏ ଆମର ଏଇଟା କାରଣରୁ ଆମେ ସୁଖ ପାଉଛେ ବା ଦୁଃଖ ପାଉଛେ, ଏ ମୋତେ ଦୁଃଖ ଦେଲା ଇଏ ମୋତେ ସୁଖ ଦେଲା ଏଭଳି ଭାବରେ ଆମେ କହୁଛେ। କିନ୍ତୁ ସେ ଭିକ୍ଷୁକ ଜଣ କହୁଛନ୍ତି ନାୟଂ ଜନୋମି ସୁଖ ଦୁଃଖ ହେତୁ, ମୋର କେହି ମୋତେ ସୁଖ ଦୁଃଖର କେହି ମୋର କାରଣ ନୁହନ୍ତି। ନ ଦେବତାତ୍ମା ଗ୍ରହ କର୍ମ କାଳ, ଦେବତାମାନେ ମଧ୍ୟ ନୁହନ୍ତି, ଆତ୍ମା ନିଜ ଆମ ଆତ୍ମା ଯେଉଁ ରହିଛି ଆତ୍ମା ବି ତା କାରଣ ନୁହଁ। ବା ଗ୍ରହ ବିଭିନ୍ନ ପ୍ରକାର ଗ୍ରହ ରହିଛି, ଶନି ରାହୁ ଇତ୍ୟାଦି ଗ୍ରହ ରହିଛି ଯେଉଁଟାକ ବିଭିନ୍ନ ପ୍ରକାର ଅଶୁଭ ଫଳ ପ୍ରଦାନ କରନ୍ତି। ବା ଆମେ ଯେଉଁ କର୍ମ କରୁଛେ ସେ କର୍ମର ଫଳ ଅନୁସାରେ ଆମେ ଫଳ କର୍ମଫଳ ପ୍ରାପ୍ତ ହେଉଛେ। ବା ସମୟରେ ମଧ୍ୟ ରହିଛି ପ୍ରଭାବ ରହିଛି। କିନ୍ତୁ ସେ ଭିକ୍ଷୁକ ଜଣଙ୍କ କହୁଛନ୍ତି ନା ନା ସେମାନେ ମୋର ଦୁଃଖ ସୁଖର କାରଣ ନୁହନ୍ତି, ତାର କିଏ କାରଣ ନା ମନ ପରମ କାରଣ ମାମନନ୍ତି, ପ୍ରକୃତ କାରଣ ହେଉଛି ମନ। ମନ ପରମ କାରଣ ମାମନନ୍ତି ସଂସାର ଚକ୍ର ପରିବର୍ତ୍ତେ, ସଂସାର ଚକ୍ରରେ ଆମେ ଘୁରି ବୁଡ଼ୁଛେ ଆର କାରଣ ହେଉଛି ମନ। ମନଟିକୁ ଯଦି ଆମେ ଠିକ ଭାବରେ ପରିଚାଳିତ କରିବା ତାହେଲେ ଆମେ ଭୌତିକ ସଭାରୁ ଉଦ୍ଧାରକୁ ଯାଇପାରିବା, ପାର ହୋଇଯାଇପାରିବା। କିନ୍ତୁ ମନର ଅଧୀନ ଯଦି ଆମେ ହେଇଯିବା ତାହେଲେ ଆମେ ସଂସାର ଚକ୍ରରେ ଘୁରି ବୁଡ଼ୁଥିବା। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁସ୍ତାରେ କୃପା ଅପାରେ ପାହି ମୁରାରେ। ଶଙ୍କରାଚାର୍ଯ୍ୟ ମହମୁଦ୍ଗରରେ ବହୁତ ସୁନ୍ଦର ସୁନ୍ଦର କଥା କହିଛନ୍ତି। ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ ମତେ। ତେଣୁ ଏଇ ଯେଉଁ ସଂସାର ଯେଉଁ ଆମେ ଏଇ ମନଟାକୁ ଯଦି ଭଗବାନ ପାଦପଦ୍ମରେ ଲଗେଇ ପାରିବା ତାହେଲେ ଏଇ ମନଟା ଆମକୁ ମନ ଦ୍ୱାରା ଆମେ ଭୌତିକ ସାଗର ପାର ହୋଇଯାଇପାରିବା। କିନ୍ତୁ ଯଦି ମନଟା ଆମେ ମନର ଅଧୀନରେ ରହିଯିବା ତାହେଲେ ଆମେ ଏଇ ସଂସାର ଚକ୍ରରେ ଘୁରି ବୁଡ଼ୁଥିବା। ତେଣୁ ଏଇଭଳି ଭାବରେ ମନ ବ୍ରହ୍ମା ତାଙ୍କର ମନକୁ ଭଗବାନ ପାଦପଦ୍ମରେ ଲଗେଇ ଯାବତ୍ ମନ ବଚ ସ୍ତୁତ୍ୱା ଏବଂ ବଚନ ଦ୍ୱାରା ଭଗବାନଙ୍କର ସ୍ତୁତି କରୁଛନ୍ତି। ତେଣୁ ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ତାଙ୍କ ଭିତରୁ ଯେଉଁ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏବଂ ପାଞ୍ଚଟି କର୍ମେନ୍ଦ୍ରିୟ ଅଛନ୍ତି, ତା ଦେହରୁ ଜିହ୍ୱା ଗୋଟେ ଏମିତି ଇନ୍ଦ୍ରିୟ ଯେଉଁ ଇନ୍ଦ୍ରିୟ କି କର୍ମେନ୍ଦ୍ରିୟରେ ଯିବ ପୁଣି ଜ୍ଞାନେନ୍ଦ୍ରିୟରେ ବି ଯିବ। ଆମର କର୍ଣ୍ଣ ଦୁଇଟା ଅଛି କିନ୍ତୁ ଗୋଟିଏ କାର୍ଯ୍ୟ କରୁଛି ଶ୍ରବଣ କରିବା, ଚକ୍ଷୁ ଦୁଇଟା ଅଛି ଗୋଟିଏ କାର୍ଯ୍ୟ କରୁଛି ଦେଖିବା, ନାସିକାରେ ଦୁଇଟା କୁଡ଼ା ଅଛି କିନ୍ତୁ ଗୋଟିଏ କାର୍ଯ୍ୟ ଆଗ୍ରହଣ କରିବା ରହିଛି। କିନ୍ତୁ ଜିହ୍ୱା ଗୋଟେ ଏମିତି ଇନ୍ଦ୍ରିୟ, ଗୋଟିଏ ଇନ୍ଦ୍ରିୟ କିନ୍ତୁ ସେ ଦୁଇଟି କାର୍ଯ୍ୟ କରୁଛି, ସେ କର୍ମେନ୍ଦ୍ରିୟରେ ଯାଉଛି ଜ୍ଞାନେନ୍ଦ୍ରିୟରେ ମଧ୍ୟ ଯାଉଛି। ତେଣୁକରି ଭକ୍ତମଣି ଠାକୁର କହୁଛନ୍ତି ଯେ ତାର ମଧ୍ୟ ଜିହ୍ୱା ଅତି ଲୋଭମୟ ସୁଦୂରମତି ତାକେ ଯଥା କଠିନ ସଂସାରେ। ଯେତେ ଆମର ଇନ୍ଦ୍ରିୟମାନେ ଅଛନ୍ତି ତାଙ୍କ ଭିତରୁ ସବୁଠାରୁ ଦୁର୍ମତି ହେଉଛି ଆମର ଜିହ୍ୱା। ଦେଖନ୍ତୁ ଜିହ୍ୱାର ଲାଳସ ଯାଇ ଇତ୍ୟୁତି ଧାଏ କ'ଣ ସେ ସିଷ୍ଣୁଦର ପରାୟଣ କୃଷ୍ଣ ନାହିଁ ପା। କେତେ ପ୍ରକାର ଜୀବ ହତ୍ୟା ହେଇଯାଉଛନ୍ତି ଏ ଜିହ୍ୱାକୁ ଆନନ୍ଦ ଦେବା ପାଇଁ, କେତେ ପ୍ରକାର ଜୀବ ହତ୍ୟା ହେଉଛନ୍ତି କେତେ। ଏମିତିକି ଆଜିକାଲି ଲୋକମାନେ ମଧ୍ୟ ବାସ୍ୟ ଜଗତରେ ବର୍ଣ୍ଣନା କରାଯାଉଛି ମଣିଷ ମାଂସ ବି ଖାଇଦେଉଛନ୍ତି, ମଣିଷ ମାଂସଟା ବହୁତ ଟେଷ୍ଟ ବୋଲି କୁହାଉଛି ଖାଉଛନ୍ତି। ମାତୃଗର୍ଭରେ ଯେଉଁ ଏମ୍ବ୍ରିଓ ରହିଛି, ସନ୍ତାନ ରହିଛି, ତାକୁ ଖାଇବା ଇଏ କରିକିରି ବାହାର କରିକିରି ତାକୁ ଖାଉଛନ୍ତି ସେଠାକୁ। ଏଭଳି ମାନେ ଜୁହାର ଯେଉଁ ରହିଛି, ରସନାର ଯେଉଁ ବେଗ ରହିଛି, ଜୁହା ବେଗ ଛଅଟି ନା କେତେ ପାଞ୍ଚଟି ବେଗ ରହିଛି ନା ଛଅଟି ବେଗ ରହିଛି, ତାହାଙ୍କ ଭିତରୁ ଏ ଜୁହାର ବେଗ ସବୁଠାରୁ ବହୁତ ବେଗବାନ। ଜୁହାର ବେଗ ତାହାର ମଧ୍ୟ ଜୁହା ଅଛି ଲୋଭମୟ ସୁଧୁମତି, ତାଙ୍କ ସହିତ କଠିନ ସଂସାର। ତେଣୁ ଏଇ ଜିହ୍ୱାର ବେଗକୁ ଜୟ କରିବାଟା ଏତେ ସହଜ ନୁହଁ। ଲୋକମାନେ ବିଭିନ୍ନ କଥା କହୁଛନ୍ତି, କାରଣ ଜିହ୍ୱାର ବେଗ ବାଚ ବେଗମ, ସେଇଟା ବାଚ ବେଗମ କହିବାର ବେଗ ସମସ୍ତଙ୍କ ରହିଛି। ଗୋଟେ ଗୋଟେ ଲୋକ ଅଛନ୍ତି ସବୁବେଳେ କଥା ଚାଲିଥିବ ତାଙ୍କର, କାରଣ ବାଚ କହିବାର ବେଗ ରହିଛି, ସେ ବେଗକୁ ସେମାନେ କଣ୍ଟ୍ରୋଲ କରିପାରନ୍ତି। ସେଥିପାଇଁ ମୌନ ବ୍ରତ ଅବଲମ୍ବନ କରିବା ପାଇଁ, ଇଏ ହେଉଛି ଗୋଟେ ତପସ୍ୟା, ମୌନତା ରହିବାଟା ଇଏ ଗୋଟେ ତପସ୍ୟା। ତେଣୁ ଏଇ ଯେଉଁ ଜିଭ ରହିଛି, ଜିଭର ଯେଉଁ କାର୍ଯ୍ୟ ରହିଛି ଦୁଇ ପ୍ରକାର କାର୍ଯ୍ୟ, ଗୋଟେ ହେଉଛି ରସନା ଆଉ ଗୋଟେ ହେଉଛି କଥା କହିବା। କଥା କହିବା ବେଗଟା ସମସ୍ତଙ୍କର ରହିଛି, ସମସ୍ତେ କଥା ବନ୍ଦ କରିପାରୁନାହାନ୍ତି, କଥା ଚାଲୁଥିବ ତାଙ୍କର। ସେଥିପାଇଁ ପ୍ରଥମେ ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଯେଉଁ ତାଙ୍କର ଉତ୍ତର ଦେଉଛନ୍ତି, ପରୀକ୍ଷିତ ମହାରାଜଙ୍କ ଯେଉଁ ପ୍ରଶ୍ନ ଥିଲା ଯେ ମୁଁ ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍, ପୁରୁଷ ସିଏ ଯତ୍ କାର୍ଯ୍ୟ ମୃଗମାଣସ ସର୍ବଥା, କ'ଣ ଆମର ପ୍ରକୃତିର କର୍ତ୍ତବ୍ୟ, ଏବଂ ମୋତେ କେଉଁଟା କରିବା କଥା ଏବଂ କେଉଁଟା କରିବା କଥା ନୁହଁ, ସେ ଦୁଇଟାକୁ କୁହନ୍ତୁ। ତେଣୁ ପ୍ରକୃତିରେ ଯେଉଁଟା କରିବା କଥା ନୁହଁ ଲୋକମାନେ ସେଇଆ ହିଁ କରନ୍ତି। ସୁଖଦେବ ଗୋସ୍ୱାମୀ ପ୍ରଥମେ ତାଙ୍କ ଉତ୍ତର ଦେଉଛନ୍ତି ଏ କଥା, ସୃତବ୍ୟାଧ ରାଜେନ୍ଦ୍ର ନୃଣାଂସନ୍ତି ସହସ୍ରଶ ଅପଶ୍ୟତ ଆତ୍ମତତ୍ଵ ଗୃହେଷୁ ଗୃହମେ ଦିନା, ଶୁଣିବାଠୁ ଆରମ୍ଭ କରି ବହୁତ କଥା, ସକାଳୁ ଉଠିଲା ମାନେ ରେଡ଼ିଓ ଚାଲିଥିବ, ଟିଭି ଚାଲିଥିବ, ନ୍ୟୁଜ୍ ଗୀତ ସବୁ ଆସୁଥିବ, ଚାଲିଥିବ ସବୁ, ଏଇଭଳିଆ ହଜାର ହଜାର କଥା ଶୁଣୁଛନ୍ତି, କିନ୍ତୁ ଆତ୍ମତତ୍ଵ ବିଷୟ ଶୁଣିବା ପାଇଁ ଲୋକମାନଙ୍କର ଆଗ୍ରହ ନାହିଁ। ଅବଶ୍ୟତ ଆତ୍ମତତ୍ଵ ଗୃହେଷୁ ଗୃହମେ ଦିନା, ସାଧାରଣତଃ ଯେଉଁଟା କରିବା କଥା ନୁହଁ ଲୋକମାନେ ତାହା ହିଁ କରୁଛନ୍ତି। ତେଣୁ ଏଇ ଯେଉଁ ବାଚ ବେଗ ରହିଛି, ବାଚ ବେଗକୁ ନିୟନ୍ତ୍ରଣ କରିବା ପାଇଁ ସେଥିପାଇଁ କୁହାଯାଉଛି ତୁମେ ମୌନ ରୁହ, ମୌନ ଅବଲମ୍ବନ କର। କେତେଜଣ ଲୋକ ଅଛନ୍ତି ସେମାନେ ମୌନ ଅବଲମ୍ବନ କରନ୍ତି, ସପ୍ତାହରେ ଗୋଟେ ଦିନ ବା କେଉଁ ଦିନ ଏମିତି କରିକିରି ମୌନ ଅବଲମ୍ବନ କରନ୍ତି। ଜଣେ ଜଣେ ବାବା ଅଛନ୍ତି ମୌନି ବାବା, ସେ କିଛି କଥା କହନ୍ତି ନାହିଁ, ମୌନ ବ୍ରତ ଅବଲମ୍ବନ କରନ୍ତି। ତେଣୁ ତାଙ୍କୁ ଲୋକମାନେ ବହୁତ ପ୍ରଶଂସା କରନ୍ତି, ବହୁତ ପୂଜା କରନ୍ତି, ଏ ମୌନି ବାବା କିଛି କହୁନାହାନ୍ତି, କଥା ନ କହିଲେ ମଧ୍ୟ ମନରେ ତମେ ଚିନ୍ତା କରୁଛ ନା। ମୁଁ ପିଲାଦିନେ ବେଶୀ କଥା କହେନି ବୋଲି ମୋତେ କେତେଜଣ ପଚାରନ୍ତି, ତୁମେ ଏତେ କିଛି କଥା କହୁନ, ତୁମେ ଚିନ୍ତା କରୁନ କିଛି, ନାରଦ ମୁନି କହୁଥିଲେ ତାଙ୍କ ପିଲାଦିନେ। ଏଇସବୁ ସାଧୁ ଗୁଣ, ଯେଉଁମାନେ ବେଶୀ କଥା ନ କହନ୍ତି ସେଇଟା ଗୋଟେ ସାଧୁର ଗୁଣ ସେଇଟା। ତେଣୁ ଏଇ ଯେଉଁ କଥା କହିବାର ଯେଉଁ ରହିଛି, ବେଗ ରହିଛି, ତାକୁ ଦମନ କରିବା ପାଇଁ ମୌନ ବ୍ରତ ଅବଲମ୍ବନ କରିବା ପାଇଁ କୁହାହଉଛି, ମୌନ ବ୍ରତ ଅବଲମ୍ବନ କରିବେ। କିନ୍ତୁ ମୌନ ବ୍ରତ ଅବଲମ୍ବନ କଲେ ମଧ୍ୟ କିନ୍ତୁ ମନରେ ତ ଆମେ ଚିନ୍ତା କରୁଛେ ନା, ବିଭିନ୍ନ ପ୍ରକାର ଚିନ୍ତା କରୁଛେ। ତେଣୁ ଏଇ କଥା କହିବାର ବେଗକୁ ଆମେ ଯଦି କିଛି ନ ଜାଣିଛନ୍ତି, ଭଗବାନଙ୍କ ନାମ ନେବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଆମର କିଏ ରୂପ ଗୋସ୍ୱାମୀ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ମୋର ଜୁହାରେ ଏଭଳି ଶକ୍ତି ଦିଅନ୍ତୁ, କ'ଣ ଲକ୍ଷେ ଜୁହା ପ୍ରଦାନ କରନ୍ତୁ, ଯାହାଦ୍ୱାରା କି ମୁଁ ଆପଣଙ୍କର ଗୁଣଗାନ କରି ଚାଲିଥିବି। ଯେଉଁ ରହିଛି ରହିଛନ୍ତି ଅନନ୍ତଦେବ, ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏକ ହଜାର ମୁଖରେ ଏକ ହଜାର ଜୁହା ତାଙ୍କର ରହିଛି, ଏକ ହଜାର ଜୁହାରେ ସେ ଭଗବାନଙ୍କୁ ଗୁଣଗାନ କରୁଛନ୍ତି। ଶେଷ ଅଧୁନା ବି ସମ୍ବସିଦ୍ଧି ନାଶ ପାରମ, ଏପର୍ଯ୍ୟନ୍ତ ମାନେ ଭଗବାନଙ୍କର ଗୁଣ ଶେଷ ହେଇପାରୁନାହିଁ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନ ପ୍ରାର୍ଥନା କରନ୍ତି ମୋର ଜୀବା ଦ୍ୱାରା ମୁଁ ଆପଣଙ୍କର ଗୁଣଗାନ କରୁଥାଏ। ସେଥିପାଇଁ ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ ନଳକୁବେର ମଣିଗ୍ରୀବ ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ବାଣୀ ଗୁଣାନ୍ କଥନେ ଶ୍ରବଣ କଥାୟା ହସ୍ତୌ ଚ କର୍ମ ସୁମନ ତତ୍ପାଦୟୋର୍ଣ୍ଣ ସ୍ମୃତ୍ୟା ଶିର ତବ ନିବାସ ଜଗତ୍ ପ୍ରଣାମି ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ ଭବତ୍ ନୁନାମ। ବାଣୀ ଆମେ କଥା କହୁଛେ, କିନ୍ତୁ ଭଗବାନ କଥା କହିବାର ଯଦି ଆମେ ବାଣୀକୁ ନିଯୁକ୍ତ କଲେ ତାହେଲେ ଆମେ ସେ ଆମେ କୃତ୍ୟକୃତ୍ୟ ହେଇଯିବା। ପିଲାଦିନେ ମଧ୍ୟ କହୁଥିଲେ ଯେ ଗୋଟେ ଥର ଆମର ମୁଁ ଗୋଟେ ବ୍ୟାଙ୍କରେ ଚାକିରି କରିଥାଏ, ସେ ଜଣେ ଆଣିଥିଲେ ଟେପ୍ ରେକର୍ଡ଼ର, ଟେପ୍ ରେକର୍ଡ଼ରରେ ଆମେ ସେ ନୂଆ ନୂଆ ସବୁ ଗୀତ ଶୁଣୁଥିଲୁ, ତା ଦେହରେ ବି ରେକର୍ଡ଼ିଂ ହେଉଥିଲା। ତେଣୁ ମୁଁ ଗୋଟେ କ'ଣଟି ଗୋଟେ କଥା କହିଯାଇଥିଲି ତା ଦେହରେ, ସେଇଟାକୁ ଶୁଣିକିରି ସେ ଜଣେ କମେଣ୍ଟ ଦେଲେ ଯେ ତୁମର ବଢ଼ିଆ ଟୋନ୍ ରହିଛି, ତୁମର ଭଲ ଶବ୍ଦ କଥା କହିପାରୁଛ, ତୁମେ ଯାଇକରି ରେଡ଼ିଓରେ ଯଦି କହିପାରିବ କଥା କହିବ ବା ଗୀତ ବୋଲିବ ତାହେଲେ ସେଇଟା ବଢ଼ିଆ ହୁଅନ୍ତା, ମୋତେ କହୁଥିଲେ। ସେତେବେଳେ ମୁଁ ଚିନ୍ତା କରୁଥିଲି ସେ କେମିତି, କିନ୍ତୁ ପ୍ରକୃତରେ ଯେଉଁ ଜିହ୍ୱା ମାନେ ଯେଉଁ ଆମର କଣ୍ଠ ରହିଛି, ଏ କଣ୍ଠରେ ଯଦି ଆମେ ଭଗବାନଙ୍କର ଗୁଣଗାନ କରିବା ସେଇଟା ହେଉଛି ଶ୍ରେଷ୍ଠ କଣ୍ଠର ପ୍ରକୃତ ବ୍ୟବହାର, ଶ୍ରେଷ୍ଠ ବ୍ୟବହାର ହେଉଛି ଏଇଟା। ଜିହ୍ୱାନ ଭକ୍ତି ହରିନାମ ଗୁଣ ଦେଇ ସେଇଟା, ଯେଉଁମାନେ ଗୁଣଗାନ କରୁନାହାନ୍ତି ତାଙ୍କ ପାଇଁ ଯମରାଜଙ୍କର ଦୂତମାନେ ରହିଛନ୍ତି, ଯମରାଜଙ୍କ ଦୂତମାନେ ଛକିକି ରହିଛନ୍ତି, ଆରେ ଏ ଜିହ୍ୱା ପାଇଛି ଭଗବାନଙ୍କର ଗୁଣଗାନ କରୁନାହିଁ। ଜିହ୍ୱାନ ଭକ୍ତି ହରିନାମ ଗୁଣ ଧ୍ୟେୟ, ଏଇଟା ଯେତେବେଳେ ଅଜାମିଳ ପାଖରେ ଯେତେବେଳେ ଅଜାମିଳକୁ ଆଣିବା ପାଇଁ ଯେତେବେଳେ ଅସଫଳ ହେଲେ ଯମରାଜଙ୍କ ଦୂତମାନେ, ସେତେବେଳେ ସେ ଯମରାଜଙ୍କ ଦୂତମାନେ ତାଙ୍କୁ ପଚାରୁଛନ୍ତି ଯମରାଜଙ୍କୁ ଯେ ଏ ଅଜାମିଳ ସେ ବହୁତ ବଡ଼ ପାପୀ ଥିଲା, ଆଉ ସେ ଯେଉଁ ଚାରିଜଣ ବ୍ୟକ୍ତି ଆସିଲେ ବହୁତ ସୁନ୍ଦର ସୁନ୍ଦର ବ୍ୟକ୍ତି, ସେମାନେ କାହିଁକି ତାଙ୍କ ପକ୍ଷ ଧାରଣ କରିକି ଆମକୁ ବିଦା କରିଦେଲେ। ତେଣୁ ଯମରାଜ ତାଙ୍କୁ କହୁଛନ୍ତି ଯେ ପ୍ରକୃତରେ ସେ ତମେ ଜାଣିନ, ସେ ଶ୍ରେଷ୍ଠ ଧର୍ମ ଆଚରଣ କରିଛନ୍ତି, ଶ୍ରେଷ୍ଠ ପ୍ରାୟଶ୍ଚିତ କରିଛନ୍ତି। କ'ଣ ନା ସେଇଟା ହେଉଛି ଶ୍ରେଷ୍ଠ ଧର୍ମ ସେ ଆଚରଣ କରିଛନ୍ତି। କ'ଣ ନା ଏତାବାନ ଏବ ଲୋକେସ୍ମିନ୍ ପୁଂସା ଧର୍ମ ପରସ୍ମୃତ ବାସୁଦେବ ଭଗବତୀ ତା ନାମ ଗ୍ରହଣା ଦେବୀ, ଭଗବାନଙ୍କ ନାମ ଯେଉଁ ଗ୍ରହଣ କଲା ସେ ହେଉଛି ଶ୍ରେଷ୍ଠ ଧର୍ମ, ସେ ପାଳନ କରିଛି, ସମସ୍ତେ ପ୍ରାୟଶ୍ଚିତ ସେ କରିଦେଇଛି। ତେଣୁ ଯମରାଜଙ୍କ ଦୂତମାନେ କହୁଛନ୍ତି ତାହେଲେ ତ ସମସ୍ତେ କିଏ ନା କିଛି ଭଗବାନଙ୍କର ନାମ ନେଉଥିବେ, କ'ଣ କରୁଥିବେ, ତାହେଲେ ଆମର ଆଉ ଚାକିରି ସରିଗଲା ବୋଧେ, ସେମାନେ ଭାବୁଛନ୍ତି ଆଉ ଆମେ ଆଉ କାହିଁକି ଯିବୁ, କେଉଁଠିକି ଯିବୁ, ନା ନା ସେମାନଙ୍କୁ ଯିବୁ ଆଣିବା ପାଇଁ। ଜିହ୍ୱାନ ଭକ୍ତି ହେରି ନାମ ଗୁଣ ଧ୍ୟେୟ, ଯାହାର ଜିହ୍ୱାରେ ଭଗବାନଙ୍କ ନାମ ଆସୁନାହିଁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ, ଜିହ୍ୱାନ ଭକ୍ତି ହେରି ନାମ ଗୁଣ ଧ୍ୟେୟ। ତେଣୁ ଠିକ୍ ଅଛି, ମୁଁ ସେମାନଙ୍କ ପାଖକୁ ଏଥିରେ ଆମର ଆଉ ଭୁଲ ହବନି, ଏଥିରେ ସେମାନଙ୍କ ପାଖକୁ ଯିବା, ଆଉ କାହା ପାଖକୁ ଯିବୁ ଯାହାର ଯିବା ନାହିଁ, ଯେ ମୃତ୍ୟୁବରଣ କରି ତାର ଯିବା ନାହିଁ, ସେ କଥା କହିପାରୁନି ନା, ଚେତୋ ନ ସ୍ମରତି ତ ଚରଣାର ବିନ୍ଦ, ଯିବା ନଥିଲେ ମଧ୍ୟ ତୁ ଚିନ୍ତା କରୁଛି ନା, ଚିନ୍ତାରେ ଯଦି ଭଗବାନଙ୍କର ନାମ ଚିନ୍ତା କରୁନି ତାହେଲେ ସେମାନଙ୍କୁ ଆଣିବ। ଜିହ୍ୱାନ ଭକ୍ତି ହରି ନାମ ଗୁଣ ଧିୟମ ଚେତନ ସ୍ମରତି ତ ଚରଣାର ବିନ୍ଦମ, ଆଉ କାହା ପାଖକୁ ଯିବା ନା, କୃଷ୍ଣ ନ ନମନ୍ତି ଯିର ଏକଦାପି, ମସ୍ତକ ପାଇକିରି ଭଗବାନଙ୍କ ପାଦପଦ୍ମରେ ପ୍ରଣାମ କରୁନାହିଁ, ତା ନା ନିଧମ ଅସନ୍ତୋ ମୁଖାନ ଅସନ୍ତୋ ବିଷ୍ଣୁକୃତାନ, ଏସବୁ ବିଷ୍ଣୁକୃତ ସେମାନେ କରିନାହାନ୍ତି, ସେମାନଙ୍କୁ ମୋ ପାଖକୁ ଆଣିବ। ତେଣୁ ଯେଉଁ ନଳକୁବର ମଣିଗ୍ରୀବ ସେମାନେ ଭଗବାନ ପ୍ରାର୍ଥନା କରୁଛନ୍ତି ସେଥିପାଇଁ, ବାଣୀ ଗୁଣାନ କଥନେ ଶ୍ରବଣ କଥାୟା, ହେ ପ୍ରଭୁ ଆମକୁ କୃପା କରନ୍ତୁ, ଆମେ ଯେମିତି ଆମର ବାଣୀ ଦ୍ୱାରା ଆପଣ ଗୁଣଗାନ କରିଥାଉ, ବାଣୀ ଗୁଣାନ କଥନେ ଅନୁକଥନେ, ଆମେ ମନ ମନ ଚିନ୍ତା କରି ଗୀତ ଲେଖିଲେ ହବନି, ପରମ୍ପରାରେ ଗୁରୁ ଶିଷ୍ୟ ପରମ୍ପରାରେ ଆମେ ସେ ଜ୍ଞାନ ପ୍ରାପ୍ତ ହେବା, ସେଇ ଅନୁସାରେ ଆମେ କଥା ଭଗବାନ ଗୁଣଗାନ କରିବା, ମନ ଇଚ୍ଛା ଗୁଣଗାନ କଲେ ହବନି। ଜିହ୍ୱା ବାଣୀ ଗୁଣାନ କଥନେ ଶ୍ରବଣ କଥାୟା, ଆମ କର୍ଣ୍ଣ ଦ୍ୱାରା ଆମେ ଆପଣ କଥା ଶୁଣିଥାଉ, ହସ୍ତୌ ଚ କର୍ମସୁ ମନ ତତ୍ ପାଦୟୋର୍ନ, ଆମର ହସ୍ତ ଦ୍ୱାରା ଆପଣଙ୍କର କର୍ମ କରୁଥାଉ, ମନଟା ଆପଣଙ୍କ ପାଦପଦ୍ମରେ ରହିଥାଉ, ସ୍ମୃତି ଆମର ସ୍ମୃତି ମଧ୍ୟ ଆପଣଙ୍କ କଥା ସବୁ ଆପଣଙ୍କର ଲୀଳା ସବୁ ଆମେ ସ୍ମୃତିରେ ଆସିଥାଉ, ଏବଂ ଶିର ତବ ନିବାସ ଜଗତ ପ୍ରଣାମୀ, ଶିର ଦ୍ୱାରା ଆମେ ଭଗବାନ ପ୍ରଣାମ କରୁଥିବା, ଏବଂ ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ ଭବତନୁ ନା, ଆମ ଦୃଷ୍ଟି ଦ୍ୱାରା ଆପଣଙ୍କର ଭବତନୁ ଆପଣଙ୍କର ରୂପକୁ ଆମେ ଦେଖୁଥିବା, ବା ଯେଉଁ ଭଗବାନଙ୍କର ଭକ୍ତ ସେମାନଙ୍କୁ ଦର୍ଶନ କରୁଥିବା, ସେମାନେ ହେଉଛନ୍ତି ଭଗବାନଙ୍କ ତନୁ, ସାକ୍ଷାତ ଧରିତ୍ୱେନ ବୋଲି କୁହାଯାଉଛି, ସେମାନେ ହେଉଛନ୍ତି ଭଗବାନଙ୍କର କ'ଣ ରିପ୍ରେଜେଣ୍ଟେଟିଭ ସେମାନେ। ତେଣୁ ଏଇଭଳି ଭାବରେ ବ୍ରହ୍ମା ଯାବତ୍ ମନୋବଚ, ଯେତିକି ତାଙ୍କର ଶକ୍ତି ରହିଛି, ଆମର ସମସ୍ତଙ୍କର କିଛି ନା କିଛି ଶକ୍ତି ରହିଛି, ଆମ ଶକ୍ତି ଅନୁସାରେ ସେବା କରିବା, ଆମେ ଶକ୍ତି ବାହାର ଜିନିଷ କରିପାରିବା ନାହିଁ। ଯେତେବେଳେ ଆମ ଶିଷ୍ୟ ରାଧାବନ୍ଧ ସେ ମହାରାଜ କଥା କହୁଥିଲେ, ଯେତେବେଳେ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ରାମଚନ୍ଦ୍ର ଯାଇଛନ୍ତି, ବାନର ସେନାମାନେ ହନୁମାନ ଇତ୍ୟାଦି ସମସ୍ତେ ଲଙ୍କାରେ ସେତୁ ବାନ୍ଧିବା ପାଇଁ ଚାଲିଛି, ଯୋଗାଡ଼ ଚାଲିଛି, ସେ ସମୁଦ୍ରରେ ସେତୁ ବାନ୍ଧିବା ପାଇଁ ଚାଲିଛି ଯୋଗାଡ଼, କିଏ କିଏ ବଡ଼ ବଡ଼ ପଥର ସବୁ ଆଣୁଛନ୍ତି, ବଡ଼ ବଡ଼ ପାହାଡ଼ ବି ଆଣିକି ଲଗାଉଛନ୍ତି, ତେଣୁ ସେହି ସମୟରେ ଗୋଟେ ଗୁଣ୍ଡୁଚି ମୂଷା ସେ କ'ଣ କରୁଛି ନା ସେ ନଦୀରେ ବୁଡ଼ି ପଡ଼ୁଛି, ସେଠାରେ ଆସିକିରି ସେ ଯେଉଁ ବାହାରେ ଯାଇକିରି କ'ଣ କରୁଛି ବାଲିରେ ଝାଡ଼ି ଦେଉଛି, ସେ ପାଣିକୁ ଝାଡ଼ି ଦେଉଛି, ତା ଦେହ ସାରା ବାଲି ହେଇଯାଉଛି, ସେ ଆସିକି ସେଥିରେ ଗଡ଼ିଯାଉଛି, ପଦରେ ଗଡ଼ିଯାଉଛି। ତେଣୁ ଏମାନେ ଯେତେବେଳେ ଯାଉଛନ୍ତି ହନୁମାନ ଦେଖି ସେ ବିରାଟ ବିରାଟ ସବୁ ପର୍ବତ ନେଇକି ଯାଉଛନ୍ତି ପକାଉଛନ୍ତି, ଇଏ ଯେଉଁ ଛୋଟିଆ ଅଂଶଟା ହେଉଛି ତାପରେ କେତେବେଳେ ଗୋଡ଼ ପଡ଼ିଯିବ, ଡିଷ୍ଟର୍ବ କରୁଛି ସେ, ତେଣୁ ସେ ତାକୁ ଫୋପାଡ଼ି ଦେଉଛନ୍ତି ହନୁମାନ ବା ଅନ୍ୟମାନେ ସବୁ ଫୋପାଡ଼ି ଦେଉଛନ୍ତି। ତେଣୁ ଭଗବାନ ରାମଚନ୍ଦ୍ର ପାଖରେ ସବୁ କଥା ଉଠିଲା ଯେ ସେ କହୁଛନ୍ତି ଅନ୍ୟମାନେ ସବୁ ଯୋଦ୍ଧାମାନେ କହୁଛନ୍ତି ପ୍ରଭୁ ଏ ଗୁଣ୍ଡୁଚି ମୂଷାଟା ଆମକୁ ବହୁତ ଡିଷ୍ଟର୍ବ କରୁଛି, ଆମେ ଏତେ ବଡ଼ ପଥର ସିଏ ଗୋଟେ କ'ଣ ବାଲି ଟିକେ ଆଣି ପକେଇ ଦେଉଛି କ'ଣ କ'ଣ କରୁଛି ସେ ଆମକୁ ଡିଷ୍ଟର୍ବ କରୁଛି, ଆମେ ତା ଉପରେ ମାରିଦେବୁ କେତେବେଳେ ସେ ମରିଯିବ। ତେଣୁ ଭଗବାନ ରାମଚନ୍ଦ୍ର କହିଲେ ନା ନା, ଯାହାର ଯେତିକି ସାମର୍ଥ୍ୟ ରହିଛି ସେ ସେବା କରୁଛି, ତମେ ଗୋଟିଏ ପ୍ରକାର ସେବା କରୁଛ, ସେ ଦୁଇ ପ୍ରକାର ସେବା କରୁଛି ନା କ'ଣ, ନା ତମେ କେବଳ ଆଣି ପକାଉଛ ପାଣିରେ ପକାଉଛ ପଥର ପକାଉଛ, କିନ୍ତୁ ସେ ଦୁଇ ପ୍ରକାର କାର୍ଯ୍ୟ କରୁଛି, ସେ ପାଣିରେ ବୁଡ଼ି ଯାଉଛି, ବୁଡ଼ିକିରି ବାହାରେ ଯାଇକି ସେ ପାଣିଟାକୁ ଛାଟି ଦେଉଛି, ମାନେ ସମୁଦ୍ର ଶୁଖେଇବା ପାଇଁ ଚେଷ୍ଟା କରୁଛି, ସେ ପୁଣି ସେ ବନ୍ଧ ବନ୍ଧଉଛି, ଦୁଇ ପ୍ରକାର କାର୍ଯ୍ୟ କରୁଛି। ତେଣୁ ଭଗବାନ ରାମଚନ୍ଦ୍ର ତାର ଶରୀରରେ ହାତ ଖୋଳି ଦେଇଛନ୍ତି, ସେ ତିନିଟି ଗାର ରହିଛି। ମହାରାଜ କହୁଥିଲେ ଭାରତବର୍ଷରେ ଗୁଣ୍ଡୁଚି ମୂଷା ମାନଙ୍କର ତାଙ୍କର ସେଇଠି ତିନୋଟି ଗାର ଦେଖିବେ, ଅନ୍ୟ କେଉଁଠି ଦେଖିବାନି। ଆମେ ମଧ୍ୟ ଏଥର ଯାଇଥିଲୁ କାନାଡ଼ା ଯାଇଥିଲୁ, ସେଠି ମଧ୍ୟ ଚାରିଆଡ଼େ ଗୁଣ୍ଡୁଚି ମୂଷା ଅଛନ୍ତି, କିନ୍ତୁ ତାଙ୍କର ଶରୀରରେ ସେସବୁ ନାହିଁ। ଆମେ ସେଇଟା ସେତେବେଳେ ଚିନ୍ତା କଲୁ, ପ୍ରକୃତରେ ରାଧାକାନ୍ତ ମହାରାଜ ଯେଉଁ କହୁଥିଲେ ସେଇଟା ଇଏ ଭାରତବର୍ଷରେ ଏସବୁ ମହାନତା ରହିଛି, ଗୋଟେ କ'ଣ ଛୋଟିଆ ପଶୁ ହେଲେ ମଧ୍ୟ ସରୀସୃପଟେ ସିଏ ମଧ୍ୟ ଭଗବାନ କୃପା ଲାଭ କରୁଛନ୍ତି। ଯାହା ଯେତିକି ଶକ୍ତି ଯାହା ଯେତିକି ଶକ୍ତି ଅଛି ସେ ଅନୁସାରେ ଆମେ ସେବା କରିବା। କି ବଡ଼ ବଡ଼ ବହୁତ ବଡ଼ ବଡ଼ ବ୍ୟକ୍ତି ଅଛନ୍ତି ତାଙ୍କର ବହୁତ ଶକ୍ତି ରହିଛି, ସେମାନେ ସେ ଅନୁସାରେ ସେବା କରିବେ। କି କିଏ ଛୋଟ ତାଙ୍କର ଏତେ ଶକ୍ତି ନାହିଁ, କିନ୍ତୁ ତାର ଯେତିକି ଶକ୍ତି ଅଛି, କାହାର କିଛି ଶକ୍ତି ନଥିଲେ ଅନ୍ତତଃ ଭଗବାନଙ୍କର ନାମ ତ ଗାନ କରିପାରିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଯାବତ୍ ମନୋ ବଚନ ସ୍ତୁତ୍ୱା, ଏଭଳି ଭାବରେ ତାଙ୍କର ଯେତିକି ଶକ୍ତି ରହିଛି ମନୋ ବଚନ ମାଧ୍ୟମରେ ସ୍ତୁତି 25 ସ୍ତୁତି ସେ କରିଛନ୍ତି ଭଗବାନ କରି, ତାପରେ ବିରଳାମ ସ କ୍ଷୀର୍ଣ୍ଣବତ୍, ତାପରେ ସେ କ୍ଷୀର୍ଣ୍ଣବତ୍ ବହୁତ ଦୁଃଖରେ ରହିଗଲେ, ଚୁପ୍ ଚୁପ୍ ହେଇଗଲେ। ତେଣୁ ଯଦିଓ ଭଗବାନ ପ୍ରାର୍ଥନା କରିଛନ୍ତି, ସେ ଚିନ୍ତା କରୁଛନ୍ତି ଭଗବାନ କୃପା କରିବେ କି ନ କରିବେ, ଭଗବାନଙ୍କୁ ଆମେ ପ୍ରାର୍ଥନା କଲେ ଆମେ ଭଗବାନ ଆମର କର୍ତ୍ତବ୍ୟ ଯେ ଆମେ ଭଗବାନ ପ୍ରାର୍ଥନା କରିବା, କିନ୍ତୁ ଭଗବାନ ତାଙ୍କର କୃପା କେତେବେଳେ କରିବେ ସେଇଟା ବିଶ୍ୱାସ କରି ସେଇଟାକୁ ତାକୁ କ'ଣ ଉତ୍ସାହ ନିଶ୍ଚୟ ଧୈର୍ଯ୍ୟା ଏଇଟା ନିଶ୍ଚୟ ଆମେ କରିବା, ଅବଶ୍ୟ କୃଷ୍ଣ ଭଗବାନଙ୍କର ଅବଶ୍ୟ ବିଶ୍ୱାସ ପାଳନ, ଆମେ ବିଶ୍ୱାସ ରହିବାର ଅଛି, ଭଗବାନ ପ୍ରତି ବିଶ୍ୱାସ କରିବାର ଅଛି, ଭଗବାନ ନିଶ୍ଚିନ୍ତ ଭାବରେ ସାହାଯ୍ୟ କରିବେ। ଏଇ ମନୋଭାବ ନେଇକରି ଆମେ ଯଦି ଆମର ସେବା କରିବା ତାହେଲେ ଭଗବାନ ନିଶ୍ଚିନ୍ତ ଭାବରେ ଆମକୁ କୃପା କରିବେ। ତେଣୁ ଏଇଭଳି ଭାବରେ ବିରଡ଼ାମ ସେ କ୍ଷୀର୍ଣ୍ଣବତ୍ ସେ ସୁପ୍ ହେଇଗଲେ। ଏଠି ବର୍ଣ୍ଣନା କରୁଛି ଯେ ବହୁତ ଯେଉଁ ବହୁତ ବର୍ଷ କାଳ ତପସ୍ୟା କଲେ ଏସବୁ କଲା ପରେ ସେମିତି କ୍ଳାନ୍ତ ହେଇଯାଇଛନ୍ତି, ତେଣୁ ଭଗବାନ ସ୍ତୁତି କରି ସେ ଶାନ୍ତ ହେଇଯାଇଛନ୍ତି, ଚୁପ୍ ହେଇଯାଇଛନ୍ତି। ତେଣୁ ଭଗବାନ ତାପରେ ତାଙ୍କୁ ଜ୍ଞାନ ପ୍ରଦାନ କରିବେ, ଭଗବାନ ତାଙ୍କୁ କୃପା କରିବେ, ଶକ୍ତି ଦେବେ, ତାଙ୍କ ହୃଦୟରେ ଜ୍ଞାନ ପ୍ରଦାନ କରିବେ। ତେନି ବ୍ରହ୍ମ ହୃଦୟ ଯାହାଦି କବେ, ତାଙ୍କୁ ହୃଦୟରେ ସବୁ ଜ୍ଞାନ ଦେଇଦେବେ। ଆମ ରାଧାଗୋବିନ୍ଦ ମହାରାଜ କହନ୍ତି ଯେ ଭଗବାନ ଯେତେବେଳେ ଚାହିଁଲେ ତାଙ୍କର ପୁତ୍ରକୁ ଇଞ୍ଜିନିୟର କରିବା ପାଇଁ, ସେ କେଉଁ ଲୋକକୁ ପଠେଇଲେନି ଯାହା ଏଠି ଯାଇକି ପଢ଼ିକିରି ଆସ, ଯାଇକିରି ଇଞ୍ଜିନିୟରିଂ ପଢ଼, ନା ନା, ସେ ତାଙ୍କର ହୃଦୟରେ ଚାରୋଟି ଶ୍ଳୋକ ଦେଇଦେଲେ, ସେ ଚାରୋଟି ଶ୍ଳୋକରେ ସେ ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ ହେଇଗଲେ, ପ୍ରଥମ ଇଞ୍ଜିନିୟର ହେଇଗଲେ, ଭୌତିକ ବ୍ରହ୍ମାଣ୍ଡର ପ୍ରଥମ ଇଞ୍ଜିନିୟର ଚାରୋଟି ଶ୍ଳୋକରେ। ଏଇ ଚତୁର୍ଶୃଙ୍ଗୀ ଭାଗବତ ବୋଲି କୁହାଯାଉଛି, ତୃତୀୟ ସ୍କନ୍ଦ ନବମ ଅଧ୍ୟାୟ 32-35 ଏଇ ଚାରୋଟି ଶ୍ଳୋକ ବର୍ଣ୍ଣନା କରାଯାଇଛି। ଏଇ ଚାରୋଟି ଶ୍ଳୋକକୁ ବିସ୍ତାର କରିଛନ୍ତି, ବ୍ରହ୍ମା କହିଲେ ନାରଦଙ୍କୁ କହିବେ, ଏସବୁ ଜ୍ଞାନ ପ୍ରଦାନ କରିବେ, ଏବଂ ନାରଦଙ୍କୁ କହିବେ ତୁମ ଏତଦ୍ ବିଗୁଳିଂ କରୁ, ତୁମେ ଏଇଟାକୁ ବିସ୍ତାର କର। ନାରଦ ବ୍ୟାସଦେବଙ୍କୁ ସେ ଜ୍ଞାନ ସବୁ ଦେବେ, ଭଗବାନଙ୍କର ଜ୍ଞାନ ପ୍ରଦାନ କରିବେ, ଏବଂ ତାକୁ କହିବେ ତୁମେ ଏଇଟାକୁ ବିସ୍ତାର କର। ତେଣୁ ଏହି ଚତୁଃଶୃଙ୍ଗୀ ଭାଗବତକୁ ବିସ୍ତାର କରି ଏ ଭାଗବତର 18,000 ଶ୍ଳୋକ ବର୍ଣ୍ଣନା କରାଯାଇଛି, ଚତୁଃଶୃଙ୍ଗୀ ଭାଗବତ ବିସ୍ତାର। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ପ୍ରଣବେତ ଯେଇ ଅର୍ଥ ଗାୟତ୍ରୀ ଯେ ସେଇ ହଏ, ସେହି ଅର୍ଥ ବିବଲିଆ ଚତୁଃଶୃଙ୍ଗୀ ଭାଗବତେ କହେ। ପ୍ରଣବର ଯେଉଁ ଅର୍ଥ ଓମ୍, ओम जो रही वेदर मुख्य शब्द हूँ यहाँ प्रणव तेणु ये प्रणव ओंकार सब जिन रही अ म ए तीनो अक्षर रही अ म जीव गोस्वामी सन्दर्भ कहते अ शब्द से अकारण अक्षरण अकार अकार अक्षर मान मुझे अकार भगवान कही भगवदगीता दशम अध्याय तेणु अ शब्द से ब्रह्म विष्णु को बुझौ भगवान विष्णु को बुझौ कृष्ण को बुझौ अशब्द अक्षराण अकार अस्मी अक्षर मान मुझे अकार ओ शब्द से राधाराणी को बुझौ ओ शब्द राधाराणी को बुझौ म शब्द से जीव को बुझौ जीव आम हूँ जीव समस्त जीव म अ म मिसले ओम हो तेणु यही ओम सब ज्ञान रही समस्त वेदर को जदि आम गोटे अक्षर प्रकाश करवा ओम बा प्रणव प्रणव सर्ववेदेशु समस्त वेदरे जो ज्ञान रही संकुचित कर ओम रही बीज ये मंत्र आम यार प्रणव हूँ मंत्र बीज भागवत जो प्रणव बीज हूँ प्रणव ओंकार जो प्रथम जो श्लोक अच्छा सुध गोस्वामी कहते नारायण नमस्कृत्यम नरम चैव नरोत्तमम देवी सरस्वती व्यासम ततो जय मुदिरे प्रथम स्कंद द्वितीय अध्याय सुध गोस्वामी भगवान ये भागवत कथा कह पूर्व ये तीनो श्लोक में मंगलाचरण करते तृतीय श्लोक हूँ यहाँ नारायण नमस्कृत्यम नरम चैव नरोत्तमम देवी सरस्वती व्यासम ततो जय मुदिरे ये श्लोक भाष्य से सुध गोस्वामी कहते जे ये जो रही बीज हूँ ओंकार ओंकार सब सब तेणु ये समस्त वैदिक शास्त्र को यदि गोटे अक्षर प्रकाश करा जाए से हूँ ओम बा प्रणव प्रणव जे अर्थ गायत्री तो सही हवा से ही अर्थ को जो विस्तार कर गायत्री तो ओम भोर भुव स्व तस्वीरण्यम भर्ग देवस्य धीमहि धियो यो न प्रचोदयात् गायत्री ये प्रणव को विस्तार कराला गायत्री पुणी गायत्री को जो विस्तार कर चतुश्लोकी भागवत रही पुणी चतुश्लोकी भागवत विस्तार कर व्यासदेव 18,000 श्लोक गोटे गोटे श्लोक प्रति श्लोके प्रति अक्षर नाना अर्थ कह गोटे गोटे श्लोक गोटे गोटे अक्षर अनेक अर्थ रही आत्मारामस्मनयो निर्ग्रंथा विरुक्रमे कुर्वन्ति अहितुकि भक्ति मितं भूत गुण हरि प्रथम स्कंद सप्तम अध्याय जितेबाड़े सुध गोस्वामी भगवान कथा सब लीला भागवत कथा कहते से सौनकादी से पचारे सुखदेव तो सी थे आत्माराम थे सी तो कौटी गोटे स्थान में अधिक समय रहती ना स गोधवन मात्र गृहेश गृह मेदिना गाई धुआंप जी समय दरकार प्रभुपा महाराज कहते मैक्सीम अधघंटाटे से कौट गोटे अधिक सब अधिक रू अधिक अधघंटा अधिक से रहती ना तो सी तो आत्माराम थे से कमी भागवतम श्रवण करने आसिले आश्चर्य होती सौनका दृष्टि मैंने तेनाली सुध गोस्वामी से प्रश्न उत्तर एक कहते आत्मारामस्म नयो निर्ग्रंथ आदि उपक्रमे कुर्वती आई कि भक्ति मितम भूत गुण हरि भगवान तो एभली गुण रही आत्माराम हूँ बा निर्ग्रंथा हूँ तक कौन से बंधन न था विद्याहीन होता ग्रंथ किसी अध्ययन कर न था तेणु समस्ते आत्मारामस्य मुनयो से मुनि व्यक्ति होता मननशील व्यक्ति होता तेणु समस्ते भगवान प्रति आकृष्ट हूँ कारण भगवान का यह गुण रही श्लोक प्रथम स्कंद सप्तम अध्याय जो श्लोक अच्छा ये श्लोकटर अर्थ सनातन गोस्वामी पाखे महाप्रभु 61 अर्थ करते अर्थ प्रथम जो गले पुरी गले कौन से से जो ये भट्टाचार्य सार्वम भट्टाचार्य महाप्रभु से ज्ञान देले कहले तुम्हें 24 वर्ष युवक तुम्हें सन्यास केमी रखिपार तुम मुझे शिक्षा देवी वेदांत सूत्र देवी शिक्षा देवी वेदांत सूत्र कौट शिक्षा वेदांत सूत्र देले शिक्षा भाषा कौन देले ना शंकराचार्य भाष्य शारीरिक भाष्य तेरु शारीरिक भाष्य 7 दिन शुणला महाप्रभु चुपचाप शुणु था किसी कौन था सार्वम भट्टाचार्य पचारे जे तमें जो मुझे कहूँ तक बुझीपार तो किसी तो हाँ कि ना किसी कहून तक किसी बुझीपार तो महाप्रभु कहले जे आपण जो वेदांत सूत्र मूल सूत्र कहते ओम अर्थात ब्रह्म जिज्ञासा जन्मादि अस्त ये सब वेदांत सूत्र यही जो आप मूल सूत्र कौन से बुझीपार कि तार जो व्याख्या करा बुझीपार ସରମ ଭଟ୍ଟାଚାର୍ଯ୍ୟ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଏ ଯେଉଁ ସାଂସ୍କୃତ ଶ୍ଳୋକ ଏଇ ଶ୍ଳୋକଟି ପଢ଼ିବା ପାଇଁ ଆମେ ଗୋଟେ ଘଣ୍ଟାଟେ କ୍ଲାସ୍ ଦେଲେ, ଆଉ ଯଦି କହିବେ ନା ମୁଁ ମୂଳ ଶ୍ଳୋକ ବୁଝିପାରୁଛି ତମର କଥାକୁ ବୁଝିପାରୁନି, କହିବାର କ୍ଲାସ୍ ଦେବାର ମୂଳ କ'ଣ ହେଲା? ତେଣୁ ସେ କହିଲେ ଆପଣ ଯେଉଁ କଥା କହୁଛନ୍ତି, ଯେଉଁ ମୂଳ ସୂତ୍ର ସୂର୍ଯ୍ୟର କିରଣ ଭଳି ଝଲମଲ କରି ଜାଣିପାରୁଛୁ, କିନ୍ତୁ ଆପଣ ଯେଉଁ ଭାଷ୍ୟ କରୁଛନ୍ତି ତାକୁ ଯେମିତି ସୂର୍ଯ୍ୟରେ ମେଘ ଆଢୁଆଳ କରିଦିଏ ସେଭଳି ଭାବରେ ଆପଣ ତାର ଆଢୁଆଳ କରିଦେଉଛନ୍ତି। ତେଣୁ ଏ ବିଷୟରେ ବହୁତ ଆଲୋଚନା ସବୁ ହେଲା ପରେ ଅନ୍ତିମରେ ଏହି ଶ୍ଳୋକଟି କଥା ଆସିଲା। ଏହି ଶ୍ଳୋକଟିକୁ ସେ କହିଲେ ଆପଣ ବ୍ୟାଖ୍ୟା କରନ୍ତୁ ତାହେଲେ। ତେଣୁ ମହାପ୍ରଭୁ କହିଲେ ତମେ ଆଗ ବ୍ୟାଖ୍ୟା କର, ଆପଣ ଆଗ ବ୍ୟାଖ୍ୟା କରନ୍ତୁ। ତେଣୁ ନଅ ପ୍ରକାର ବ୍ୟାଖ୍ୟା କରିଥିଲେ, ଆତ୍ମାନନ୍ଦ ଶ୍ଳୋକର ନଅ ପ୍ରକାର ବ୍ୟାଖ୍ୟା କରିଥିଲେ। ତାପରେ ମହାପ୍ରଭୁ ସେ ନଅ ପ୍ରକାର ବ୍ୟାଖ୍ୟାକୁ ଛାଡ଼ି ଦେଇକରି ସେ ଅଠର ପ୍ରକାର ବ୍ୟାଖ୍ୟା କରିଥିଲେ, ଅଠର ପ୍ରକାର ବ୍ୟାଖ୍ୟା କରିଥିଲେ। ତେଣୁ ପରେ ଯେତେବେଳେ ସନାତନ ଗୋସ୍ୱାମୀ କହିଲେ ଯେ ଏ ଶ୍ଳୋକଟିକୁ ଆପଣ ଅଠର ପ୍ରକାର ବ୍ୟାଖ୍ୟା କରିଛନ୍ତି, ଆପଣ ଟିକେ ମୋତେ ଟିକେ କୁହନ୍ତୁ ସେ ଶ୍ଳୋକର ଭାଷା ତାର ଅର୍ଥ କ'ଣ। ତେଣୁ ସେଇଠି ସେ 61 ବ୍ୟାଖ୍ୟା କରିଛନ୍ତି, ତାର ଗୋଟିଏ ଶ୍ଳୋକରେ 61 ଅର୍ଥ ସେ କରିଛନ୍ତି। ତେଣୁ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ବିଭିନ୍ନ ଆଚାର୍ଯ୍ୟମାନେ ଅଛନ୍ତି, 14 ଖଣ୍ଡେ ଅଛନ୍ତି ଟୀକା ଦେଇଛନ୍ତି, ବଡ଼ ବଡ଼ ଟୀକାକାର ଅଛନ୍ତି, ସବୁ 14 ଅଛନ୍ତି ପ୍ରସିଦ୍ଧ ଟୀକାକାର, ସେମାନେ ସବୁ ଏଇ ଶ୍ଳୋକରେ ସବୁ ଟୀକା ଦେଇଛନ୍ତି, ଭାଗବତ ଟୀକା ସବୁ ଦେଇଛନ୍ତି। ତେଣୁ ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ଅନେକ ଅର୍ଥ ରହିଛି। ଯାହା ହଉ, ବ୍ରହ୍ମା ଏଇଭଳି ଭାବରେ ଭଗବାନଙ୍କୁ ସ୍ତୁତି କରିସାରିଲା ପରେ ସେ ବର୍ତ୍ତମାନ ଶାନ୍ତ ହେଇଯାଇଛନ୍ତି, ତାପରେ ଭଗବାନ ଜ୍ଞାନ ପ୍ରଦାନ କରିବେ ଆଉ ଶକ୍ତି ଦେବେ, କେମିତି ସୃଷ୍ଟି କରିବେ। ସେ ସୃଷ୍ଟି କରୁଥିବାରୁ ଆମେ ଆଜି ବର୍ତ୍ତମାନ ସୃଷ୍ଟି ହେଇକିରି ତାର ସବୁ କାର୍ଯ୍ୟ ଚାଲିଛି। ଆମର ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାଇ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।